वासुदेवाय श्रीमद्भागवतम दशम स्कंद चौसठ अध्याय श्लोक 38। नमस्ते सर्वभावाय, नमस्ते सर्वभावाय ब्रह्मणे अनंत शक्तये, ब्रह्मणे अनंत शक्तये कृष्णाय वासुदेवाय, कृष्णाय वासुदेवाय योगानां पतये नमः, योगानां पतये नमः। नमस्ते सर्वभावाय ब्रह्मणे अनंतशक्तये कृष्णाय वासुदेवाय योगानां पतये नमः। नमस्ते सर्वभावाय ब्रह्मणे अनंतशक्तये कृष्णाय वासुदेवाय योगानां पतये नमः। नमस्ते सर्वभावाय ब्रह्मणे अनंतशक्तये कृष्णाय वासुदेवाय योगानां पतये नमः। नमस्ते सर्वभावाय ब्रह्मणे अनंतशक्तये कृष्णाय वासुदेवाय योगानां पतये नमः। ब्रह्मणे अनंतशक्तये कृष्णाय वासुदेवाय योगानां पतये नमः। नमस्ते सर्वभावाय ब्रह्मणे अनंतशक्तये कृष्णाय वासुदेवाय योगानां पतये नमः। श्लोक अनुवाद। वसुदेव पुत्र श्रीकृष्ण आपण को बारंबार मोर प्रणति निवेदन करुचि। आपण समस्त जीवंकर उत्स परम ब्रह्म आनंद शक्तिर अधिकारी योगर समस्त पंथार अधीश्वर। हरे कृष्ण अवस्थ भक्त सजान बृंद मातृवृंद आपण मानक आमर भागवत कथा को स्वागत जना जाउचि। ये जो द्वारकार घटना ଆମେ ଗତକାଲି କହିଥିଲେ କିଭଳି ଭାବରେ ସେ ଭଗବାନଙ୍କ ବିଦାୟ ନେବା ପାଇଁ ସବୁ ସ୍ତୁତି କରୁଛନ୍ତି। ଗତକାଲି ଆମେ ଆଲୋଚନା କରିଥିଲେ କିଭଳି ସେ ସ୍ତୁତିଟି ରହିଥିଲା, ଆମେ ସେ ବିଷୟରେ ଟିକେ ଇଏ କରୁଥିଲେ, କିଭଳି ତା'ର ଅର୍ଥ ଅନେକ ଅର୍ଥ ଥିଲା। ଆମେ ବିଶେଷ ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ସନାତନ ଗୋସ୍ୱାମୀଙ୍କର ଟୀକାରୁ ଉଦ୍ଧାର କରି ଆମେ କଥା କହିଥିଲୁ। ସେଇଟା ହେଉଛି କ'ଣ, ଦେବ ଦେବ ଜଗନ୍ନାଥ ଗୋବିନ୍ଦ ପୁରୁଷୋତ୍ତମ ନାରାୟଣ ହୃଷିକେଶ ପୁଣ୍ୟ ଶ୍ଳୋକ ଅଚ୍ୟୁତ ଅଭ୍ୟୟ। ଏହି ଶ୍ଳୋକ ଉପରେ ମୁଁ ଗତକାଲି ଆଲୋଚନା କରିଥିଲେ। ତେଣୁ ଏହିଭଳି ଭାବରେ ଭଗବାନଙ୍କୁ ସେ ବିଦାୟ ମାଗୁଛନ୍ତି। ଅନୁଜାନ ହିଁ ମାଂ କୃଷ୍ଣ ଜାନ୍ତମ ଦେବଗତି ପ୍ରଭୋ ଯତ୍ର କ୍ୱାପି ସତଶ୍ଚେତ ଭୂୟାନ୍ ମେ ତତ୍ ପଦାସ୍ପଦମ। ତେଣୁ ମୁଁ ଯେଉଁଠି ରହିଲେ ମଧ୍ୟ ଆପଣଙ୍କର ପାଦ ପଦ୍ମକୁ ମୁଁ କେବେ ହେଲେ ଯେମିତି ନ ଭୁଲେ। ଇଏ କୁହାଯାଏ, ଇଏ ହେଉଛି ସମସ୍ତ ଶାସ୍ତ୍ରର ସାର। ଶାସ୍ତ୍ରରେ ଅନେକ ମନ୍ତ୍ର ରହିଛନ୍ତି, ଅନେକ ଶ୍ଳୋକ ରହିଛନ୍ତି ବା ଅନେକ ସବୁ ସ୍ତୁତି ସବୁ ରହିଛନ୍ତି, ସବୁ ରହିଛନ୍ତି। କିନ୍ତୁ ଗୋଟିଏ ହେଉଛି ମୁଖ୍ୟ ସାର ବସ୍ତୁ ହେଉଛି, ସେ ସମସ୍ତ ଶାସ୍ତ୍ରର ସାର ବସ୍ତୁ ହେଉଛି ଏଇଟା। ଏଇଟା କ'ଣ ନା, ସବୁବେଳେ କ'ଣ ନା ସତତଂ ସତତଂ ସ୍ମର ବିଷ୍ଣୁ, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା କଥା। ବିସ୍ମର୍ତ୍ତବ୍ୟ ନ ଯାତୁଚିତ୍, ସତତଂ ସ୍ମର୍ତ୍ତବ୍ୟ ବିଷ୍ଣୁ, ସବୁବେଳେ ଭଗବାନଙ୍କ ବିଷୟରେ ସ୍ମରଣ କରିବା କଥା। ସତତଂ ସ୍ମର୍ତ୍ତବ୍ୟ ବିଷ୍ଣୁ, ବିସ୍ମର୍ତ୍ତବ୍ୟ ନ ଯାତୁଚିତ୍, କୌଣସି ସମୟରେ ଭଗବାନ ଭୁଲିବା ନାହିଁ। ସର୍ବବିଧି ନିଷେଧାସ୍ୟୁର ଏତୋର ଏବ କିଙ୍କର, ଶାସ୍ତ୍ରରେ ବିଭିନ୍ନ ପ୍ରକାର ବିଧି ରହିଛି, କ'ଣ କରିବ, କ'ଣ ଏଇଟା କରିବ, ସେଇଟା କରିବ, ସେଇଟା କରିବ, ଅନେକ ଜିନିଷ ରହିଛି। ଏବଂ ବିଭିନ୍ନ ପ୍ରକାର ନିଷେଧ ରହିଛି, ଏଇଟା କରିବ ନାହିଁ, ସେଇଟା କରିବ ନାହିଁ, ସେଇଟା କରିବ ନାହିଁ, ସେଇଟା କରିବ ନାହିଁ। ଯାହା କୁହାଯାଏ କର୍ମ ଏବଂ ବିକର୍ମ, ଭଗବତ ଗୀତାରେ ଭଗବାନ କହିଲେ ନା, କର୍ମଣି ଏବେ ବୋଧବ୍ୟମ ବୋଧବ୍ୟମ ଚ ବିକର୍ମଣ ଅକର୍ମଣ ସ ବୋଧବ୍ୟମ ଗହନା କର୍ମଣ ଗତି। କର୍ମର ଗତି ହେଉଛି ବହୁତ ଗଭୀର, ଆମେ ବୁଝିପାରିବା ନାହିଁ, ବିଦ୍ୱାନମାନେ ମଧ୍ୟ ଜାଣିପାରନ୍ତି ନାହିଁ କର୍ମ ବିଷୟରେ। ତେଣୁ କେଉଁଟା ରେକମେଣ୍ଡ ହେଇଛି କର୍ମଟା, ଏଇଟା କରିବା, ଏଇଟା ହେଉଛି ବିଧି, ଏବଂ ଏଇଟା ମନା କରାଯାଏ, ଏଇଟା କରିବ ନାହିଁ, ଏଇଟା ହେଉଛି ନିଷେଧ, ବିଧି ନିଷେଧ। ଶାସ୍ତ୍ରରେ ଏସବୁ ଜିନିଷ ରହିଛି। ଆମର ଇସ୍କନରେ ମଧ୍ୟ ସେଇଟା, ଯେଉଁମାନେ ଆସୁଛନ୍ତି ଇସ୍କନର ସଭ୍ୟ ହେଉଛନ୍ତି ବା ଇସ୍କନର ଭକ୍ତ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଏଇଟା କୁହାଯାଉଛି, ଚାରୋଟି ବିଧି ନିଷେଧ ରହିଛି, ତୁମେ ଏଇଟା କରିବ ନାହିଁ। ସ୍ତ୍ରିୟଂ ସୁନାଂ ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା, ଯେତେ ଅଧର୍ମ, ଇଏ ହେଉଛି ଅଧର୍ମ, ଏ ଚାରୋଟିକୁ ଚାରୋଟିରୁ ଦୂରେଇ ରହିବ, ଏବଂ ଭଗବାନଙ୍କ ନାମ ନେବ, ଆଉ ବିଭିନ୍ନ ପ୍ରକାର ସବୁ ଅନ୍ୟ ସବୁ ରହିଛି, ସେସବୁ କର୍ତ୍ତବ୍ୟ ଆମେ କରିବା। ସକାଳୁ 4:30ରୁ ଉଠିକରି ରାତି 8:30-9:30 ପର୍ଯ୍ୟନ୍ତ, ଶୟନ ଆଳତୀ ପର୍ଯ୍ୟନ୍ତ, ମଙ୍ଗଳ ଆଳତୀରୁ ଶୟନ ଆଳତୀ, ଏ ସମସ୍ତ ସମୟରେ କିଭଳି ଭାବରେ ଆମେ କାର୍ଯ୍ୟ କରିବା, ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି। ତେଣୁ ଏଇଟାକୁ ଯଦି ଆମେ ଗ୍ରହଣ କରିବା, ତାହେଲେ ଆମର ରୋଗର ଚିକିତ୍ସା ହେବ। ଆମେ ଗତକାଲି କହିଥିଲୁ, ଗତକାଲି ପ୍ରଭୁପାଦଙ୍କର ଥିଲା କୋଟେସନ, ସେ କୋଟ୍ଟା ଥିଲା, ସେ ବାଣୀ ଦେଇଥିଲେ ଯେ ଆମେ କ'ଣ, ଏଇ ଇସ୍କନ କୃଷ୍ଣ ଚେତନା ସଂଘ ଯେଉଁ ମନ୍ଦିର ରହିଛି, ଇଏ ହେଉଛି ଗୋଟେ ଔଷଧ କ'ଣ କ'ଣ ଡାକ୍ତରଖାନା ହସ୍ପିଟାଲ, ତେଣୁ ହସ୍ପିଟାଲରେ ଯେମିତି ରୋଗୀମାନେ ଗଲେ ଭଲ ହୁଅନ୍ତି, କେତେଜଣ ଭଲ ହୁଅନ୍ତି, କେତେଜଣ ଭଲ ହୁଅନ୍ତି ନାହିଁ, କିନ୍ତୁ ଆମର ହେଉଛି ଗ୍ୟାରେଣ୍ଟେଡ଼ ଚିକିତ୍ସା, ଆମର ଏଥିରେ କିଛି ନାହିଁ। ଜଣେ ଭଲ ହେଇପାରେ ଆମେ କହିପାରିବୁ ନାହିଁ, ହେଇପାରିବୁ କି ନାହିଁ କହିପାରିବୁ ନାହିଁ, ଗ୍ୟାରେଣ୍ଟି ଦେଇପାରିବୁ ନାହିଁ, ନା ଆମର ସବୁବେଳେ ଗ୍ୟାରେଣ୍ଟି ରହିଛି। ତୁମେ ଯଦି ଏଇ ଚିକିତ୍ସାକୁ ଗ୍ରହଣ କରିବ, ତାହେଲେ ନିଶ୍ଚିନ୍ତ ଭାବରେ ତୁମେ ଏ ରୋଗରୁ ଭଲ ହେଇଯିବ, ଭବ ରୋଗରୁ ଦୂର ହେବ, କିନ୍ତୁ ତୁମକୁ ଗ୍ରହଣ କରିବାକୁ ପଡ଼େ, ନିୟମ ମାନିବାକୁ ପଡ଼ିବ, ସକାଳୁ 4:30ରୁ ରାତି 8:30। ଏତିକି ସମୟ, ଯେତିକି ସମୟ ହେଲା ପାଖାପାଖି 8:30 ପରେ ଯେ ଆମେ ଆଉ ନିୟମ ଭଙ୍ଗ କରିବା ତାହା ନୁହଁ, ସେତେବେଳେ ମଧ୍ୟ ନିୟମ ରହିଛି, କିନ୍ତୁ ଅନ୍ତତଃ ପକ୍ଷେ ଏତିକି ଯଦି ଆମେ ପ୍ରଭୁପାଦଙ୍କର ରହିଛି, ସେତିକି ଯଦି ଆମେ ମାନିବା, ତାହେଲେ ଚିକିତ୍ସା ଆମର ହେଇଯିବ। ସକାଳୁ 4:30ରୁ ଆମେ ଉଠିକରି ମଙ୍ଗଳ ଆଳତୀ କରୁଛେ। ମଙ୍ଗଳ ଆଳତୀ ଆପଣମାନେ ଶୁଣିଲେ କିଭଳି ଭାବରେ ଗୁର୍ବାଷ୍ଟକମ ଯେଉଁ ପାଠ କରାଯିବ, ଏ ମଙ୍ଗଳ ଆଳତୀରେ ପାଠ କଲେ ତା'ର ଫଳ ରହିଛି, ସଂସାର ଦାବା ନଳ ଯେଉଁ ରହିଛି, ଇଏ ମଙ୍ଗଳ ଆଳତୀରେ ପାଠ କଲେ, କୀର୍ତ୍ତନ କଲେ ତା'ର ଅନେକ ଫଳ ରହିଛି। ଅନ୍ୟ ସମୟରେ କୀର୍ତ୍ତନ କଲେ ତା'ର ସେ ଫଳ ପ୍ରାପ୍ତ ହୋଇପାରିବ ନାହିଁ, ତେଣୁ ମଙ୍ଗଳ ଆଳତୀ ସେଥିପାଇଁ ରଖାଇ ସେଇ ସଙ୍ଗୀତଟି ଗାନ କରାଯାଉଛି, ଗୁର୍ବାଷ୍ଟକମ ପାଠ କରାଯାଉଛି, ରାତିରେ ଶୟନ ଆଳତୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯେଉଁ ରହିଛି ବିଧି ନିଷେଧ ସବୁ, ଏଇଟା କରିବ ସେଇଟା କରିବ ନାହିଁ। ଯେଉଁମାନେ ଭଗବାନଙ୍କ ସେବା କରୁଛନ୍ତି, ବିଭିନ୍ନ ପ୍ରକାର ସେବା ଅପରାଧ ସବୁ ରହିଛି, 32 ପ୍ରକାର ସେବା ଅପରାଧ, ବିଭିନ୍ନ ପ୍ରକାର ବିଭିନ୍ନ ଅପରାଧ ସବୁ ରହିଛି, ତେଣୁ ଏସବୁଠୁ ଦୂରେଇ ରହିବା କଥା। ଅପରାଧରୁ ଆମେ ସବୁ ସମୟ ସକାଳେ କହୁଛେ ଏଇ ନାମ ଜପରେ 10 ଅପରାଧ ରହିଛି, ସେଥିରୁ ଦୂରେଇ ରହିବା କଥା। ତେଣୁ ଏଇଭଳି ଭାବରେ ଆମେ ଦେଖିବା ସମସ୍ତ ଶାସ୍ତ୍ରରେ, ଏଇଟା ଗୋଟେ ଏଇଟା ହେଉଛି ବିଧି, ଏଇଟା କରିବା ନାହିଁ। ତାର ଯେଉଁ ରହିଛି ତାର ସାର ଜିନିଷଟା କ'ଣ, ସାର ବସ୍ତୁଟା କ'ଣ, ନା ସେଇଟା ହେଉଛି ସତତଂ ସ୍ମର୍ତ୍ତବ୍ୟଂ ବିଷ୍ଣୁ, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା କଥା। ଏବଂ ବିସ୍ମର୍ତ୍ତବ୍ୟ ନ ଯାତୁଚିତ୍, କୌଣସି ସମୟରେ ଭଗବାନଙ୍କୁ ଭୁଲିଯିବା ନାହିଁ। ଭଗବତ 10 ଅଧ୍ୟାୟରେ ଭଗବାନ ଅର୍ଜୁନ ଭଗବାନ ପଚାରିଲେ, ପ୍ରଭୁ କେମିତି ଆପଣ ସବୁବେଳେ ସ୍ମରଣ କରିବି, ଅଥ କେ କ'ଣ, ସେ କହିଲେ କେଶୁ ଭାବିଛୁ ଚିନ୍ତୁଛି ଭଗବାନ ମାୟା, କେଉଁ ଭାବରେ ଏଠି ଭାବ କଥା ଆସିଛି, ସେ କଥା ମଧ୍ୟ ସେ କହିଥିଲେ, ଅର୍ଜୁନ କହିଥିଲେ କେଶୁ ଭାବିଛୁ ଚିନ୍ତୁଛି ଭଗବାନ ମାୟା, କେଉଁଭଳି ଭାବରେ ମୁଁ ଆପଣଙ୍କୁ ସବୁବେଳେ ସ୍ମରଣ କରିବି, କେବେ ହେଲେ ଭୁଲିଯିବି ନାହିଁ। ଭଗବାନ ତାଙ୍କର ବିଭୂତି ଯୋଗ କହୁଛନ୍ତି ଭଗବତ ଦଶମ ଅଧ୍ୟାୟରେ, ଯାହା ସବୁ ଆମେ ଦେଖୁଛେ ଏ ଯେଉଁ ଭଗବାନଙ୍କ ଶକ୍ତି ଆମର ଚକ୍ଷୁକୁ ସେହିଭଳି ଭାବରେ ଶାସ୍ତ୍ର ମାଧ୍ୟମରେ ଆମେ ଏଇଟା ଦର୍ଶନ କରିବା। ଏଇ ଶାସ୍ତ୍ର ଚକ୍ଷୁ ଆମର, ଆମର ଯଦି ଚକ୍ଷୁ ଖରାପ ହେଇଗଲା ଆମେ ଦେଖିପାରୁନାହିଁ ତାହେଲେ ଆମେ ଚଷମା ଲଗାଉଛେ, ଚଷମା ନ ଲଗେଇଲେ ଆମେ ଦେଖିପାରିବ ନାହିଁ। ସେହିଭଳି ଭାବରେ ଇଏ ଯେଉଁ ରହିଛି ସବୁ କଥା ସବୁ ରହିଛି ଶାସ୍ତ୍ର ଚକ୍ଷୁ ମାଧ୍ୟମରେ ଆମେ ଦେଖିବା, ଶାସ୍ତ୍ର ଚକ୍ଷୁ ଏସବୁ ରହିଛି, ଆମେ ଯାହା ଦେଖିବା ସବୁକିଛି ଭଗବାନଙ୍କର। ଏମିତି କୌଣସି ବସ୍ତୁ ନାହିଁ ଯେଉଁଠି ଭଗବାନ ନାହାନ୍ତି। ତାପରେ କୁହାଯାଏ ଦ୍ରୋଣାଚାର୍ଯ୍ୟ ତାଙ୍କର ଯେଉଁ ଶିଷ୍ୟମାନେ ଅଛନ୍ତି ତାଙ୍କର ପୌରମାନଙ୍କର ମୁଖ୍ୟ ହେଉଛନ୍ତି ଦୁର୍ଯ୍ୟୋଧନ, ପାଣ୍ଡବମାନଙ୍କର ମୁଖ୍ୟ ହେଉଛନ୍ତି ଯୁଧିଷ୍ଠିର, ତାଙ୍କୁ ପଠାଇଲେ ପରୀକ୍ଷା କରିବା ପାଇଁ ପଠାଇଲେ, ଗୋଟିଏ ପକ୍ଷୀ ଦେଇକରି ପଠାଇଲେ, ହେଲେ ତୁମେ ଏଇ ପକ୍ଷୀକୁ ଏଭଳି ଭାବରେ ମାରିବ ଯେମିତି କେହି ଦେଖିପାରିବେ ନାହିଁ, ତାକୁ ମାରିକି ଆଣିବ। ଏଭଳି ଭାବରେ ମହାଭାରତରେ କଥାଟି ରହିଛି। ତେଣୁ ଦୁର୍ଯ୍ୟୋଧନ ଗଲେ କିଛି ସମୟ ପରେ ତାକୁ ମୋଡ଼ିକିରି ପଳାଇକି ନେଇ ଆସିଲେ, କ'ଣ ନା ମୁଁ ଗୋଟେ ଅନ୍ଧାର ଘରକୁ ପଳାଇଲି ଏବଂ ଗୋଟେ ଘୋଡ଼ିଏଇ ପଡ଼ିଲି, ତା ଭିତରେ ମୋଡ଼ିଦେଲି ତାର ବେକକୁ, ଆଉ କେହି ଦେଖିପାରିଲେ ନାହିଁ, ଏଇଭଳି ଭାବରେ ଆସି କହିଲେ। କିନ୍ତୁ ଯୁଧିଷ୍ଠିର ମହାରାଜ ଯେତେବେଳେ ଗଲେ ସେ ଫେରୁନାହାନ୍ତି, ବହୁତ ସମୟରେ ଫେରିଲା ପରେ ମଧ୍ୟ ମନ ଦୁଃଖରେ ଆସୁଛନ୍ତି। ଦ୍ରୋଣାଚାର୍ଯ୍ୟ ପଚାରିଲେ କ'ଣ ହେଲା ଯୁଧିଷ୍ଠିର, ନା ମୁଁ ଏମିତି କୌଣସି ସ୍ଥାନ ପାଇଲି ନାହିଁ ଯେଉଁଠି କେହି ନାହାନ୍ତି, କେହି ନା କେହି ସବୁଠି ରହିଛନ୍ତି। ତେଣୁ ଇଏ ଯେଉଁମାନେ ପ୍ରକୃତରେ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏସବୁ କଥା ଜାଣିବେ। ଭଗବତ ଗୀତା ଦଶମ ଅଧ୍ୟାୟରେ ସେଥିପାଇଁ ଅର୍ଜୁନ କହିଲେ ବିସ୍ତାରଣାତ୍ମନ ଯୋଗ ବିଭୂତିଙ୍କ ଜନାର୍ଦ୍ଦନ, ଆପଣଙ୍କ ବିଭୂତି ବିଷୟରେ ବିସ୍ତାର ଭାବରେ କୁହନ୍ତୁ, ତାପରେ ମୁଁ ସବୁବେଳେ ଆପଣଙ୍କୁ ସ୍ମରଣ କରିବି। ଯୁଆଡ଼େ ଗଲେ ସବୁ ଆମେ ଦେଖିବା ଭଗବାନ ସବୁଠି ରହିଛନ୍ତି। ଯେଉଁ ରହିଛି ଚୈତନ୍ୟ ଚରିତାମୃତରେ କୁହାଯାଇଛି ଯେ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି। ଆମେ ଯେଉଁମାନେ ଏଇ ଧାରାକୁ ଆସିନାହାନ୍ତି, ଏ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ସେମାନେ ଭାବିବେ କ'ଣ ନା ସ୍ଥାବର, ଏଇଟା ସ୍ଥାବର ଗଛଲତା ଇତ୍ୟାଦି ଗୋଟେ ସ୍ଥାନରେ ରହିଛନ୍ତି ସ୍ଥାବର ବୋଲି ଦେଖିବେ, ଆଉ ଅନ୍ୟମାନେ ବିଭିନ୍ନ ପଶୁପକ୍ଷୀ କୀଟପତଙ୍ଗ ମନୁଷ୍ୟ ଇତ୍ୟାଦି ଏମାନେ ଜଙ୍ଗମ, ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି ଜଙ୍ଗମ, ଏମାନେ ଏଇମାନଙ୍କୁ ଦେଖିବେ। କିନ୍ତୁ ଯେଉଁମାନେ ଉନ୍ନତ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଭଗବାନ ଭକ୍ତି ଭଗବାନ ଭକ୍ତ ହୋଇଛନ୍ତି, ଭଗବାନଙ୍କର ସହିତ ଯୁକ୍ତ ହୋଇଛନ୍ତି, ସେମାନେ ସବୁଠି ଭଗବାନଙ୍କୁ ଦର୍ଶନ କରିବେ। ନ ଦେଖେ ତାହାର ମୂର୍ତ୍ତି, ସେ ଜାଣନ୍ତି ନାହିଁ ଏ ସ୍ଥାବର ଜଙ୍ଗମ ଏସବୁ ଜିନିଷ ଦେଖନ୍ତି ନାହିଁ। ସର୍ବତ୍ର ହୟ ନିଜ ଇଷ୍ଟଦେବ ସ୍ଫୁର୍ତ୍ତି, ସବୁଠାରେ ତାଙ୍କ ଇଷ୍ଟଦେବ ଭଗବାନଙ୍କୁ ସେ ଦେଖନ୍ତି। ତେଣୁ ଆମର ପ୍ରଭୁପାଦ ମହାରାଜ କହନ୍ତି, ସାଧାରଣତଃ ଯେଉଁମାନେ ଅଛନ୍ତି ସେମାନେ କହନ୍ତି ଆମକୁ ଭଗବାନ ଦେଖେଇ ଦେଇପାରିବ, ଭଗବାନ ଦେଖେଇ ଦେଇପାରିବ, ଏଇଭଳି ଭାବରେ ଚ୍ୟାଲେଞ୍ଜ କରନ୍ତି। ତେଣୁ ଭଗବାନ କେମିତି ନିଜେ ତାଙ୍କ ଅନ୍ୟମାନେ ଦେଖିପାରିବେ ତାଙ୍କୁ, ସେଥିପାଇଁ ସେ ବ୍ୟବସ୍ଥା କରିଛନ୍ତି ଆମେ କେମିତି ଭଗବାନ ଦେଖିବା। ହଁ, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ସେଇଟା ଯେ କ'ଣ ରସହମ ଅପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟୋ ପ୍ରଣବ ସ୍ୱରୁ ବେଦୀଷୁ ଶବ୍ଦକ୍ଷେ ପୌରୁଷଙ୍ଗୁ। ଆମେ ଜଳପାନ କରୁଛେ, ଜଳପାନରେ କିଏ ଚିନ୍ତା କରୁଛି ଏଠି ଜଳ ଜଳ ରସ ହୁଅନ୍ତି ଭଗବାନ ବୋଲି କେତେ ଜଣ ଚିନ୍ତା କରୁଛନ୍ତି, ତାହେଲେ ଭକ୍ତ ସେମାନେ ଜାଣନ୍ତି ରସହମ ଅପ୍ସୁ କୌନ୍ତେୟ। ଆକାଶରେ ସୂର୍ଯ୍ୟ ଚନ୍ଦ୍ର ସବୁ ରହିଛନ୍ତି, ତାଙ୍କର ଯେଉଁ ଆକାଶ ପ୍ରଭାକୁ ଦେଖିକରି କେତେ ଜଣ ଜାଣୁଛନ୍ତି ଭଗବାନ ବୋଲି। ଭଗବାନ କହିଲେ ମୁଁ ସେଇଠି ରହିଛି, ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ସମସ୍ତ ବେଦରେ ଓଙ୍କାର ପ୍ରଣବ ଏବଂ ଶବ୍ଦ କିଏ ଆକାଶରେ ସେ ହେଉଛନ୍ତି ଶବ୍ଦ, ଆମେ ଗତକାଲି ଏଇ ସବୁ ବିଷୟରେ କହିଥିଲେ। ପୌରୁଷଙ୍କ ନୃଷୁ ମନୁଷ୍ୟମାନଙ୍କ ଯେଉଁ ପୌରୁଷତା ରହିଛି ଇଏ ହେଉଛି ଭଗବାନ। ଆମର ପୌରୁଷତାଟା କିଏ ଦେଇଛନ୍ତି, ସେ ଭଗବାନ ଦେଇଛନ୍ତି, ଭଗବାନ ଆମେ ଭଗବାନଙ୍କର ଅଂଶ। ତେଣୁ ଆମେ ନିଜକୁ ଯେତେବେଳେ ଚିନ୍ତା କରିବା ଆମେ ସେଥିରେ ଭଗବାନଙ୍କୁ ଜାଣିବା। ଏମିତି କୌଣସି ସମୟ ନାହିଁ ଯେତେବେଳେ ଆମେ ଭଗବାନ ଭୁଲିପାରିବା, ଯେଉଁମାନେ ପ୍ରକୃତରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଭଗବତ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ସିଏ ପ୍ରାର୍ଥନା କରୁଛନ୍ତି, ଏ ବେଦ ସମସ୍ତ ଶାସ୍ତ୍ରର ସାର ହେଉଛି ଏଇଟା, କ'ଣ ସ୍ମର୍ତ୍ତବ୍ୟଂ ସତତଂ ବିଷ୍ଣୁ ବିସ୍ମର୍ତ୍ତବ୍ୟ ନ ଯାଉଚିତ ସର୍ବବିଧି ନିଷେଧ ଆସୁ ଏତୋରେ ଏବଂ କିଙ୍କର, ଆଉ ଯେତେ ବିଧି ନିଷେଧ ସବୁ ରହିଲା ଆର ଚାକର କିଙ୍କର। ତେଣୁ ଇଏ ହେଉଛି ମୁଖ୍ୟ ମନ୍ତ୍ର ହେଉଛି ଏଇଟା, ବା ମୁଖ୍ୟ ଅର୍ଥ ହେଉଛି ଏଇଟା, ସମସ୍ତ ଶାସ୍ତ୍ରର ମୁଖ୍ୟ ଅର୍ଥ ହେଉଛି ଏଇଟା। ତେଣୁ ଏଇଭଳି ଭାବରେ କହିକରି ବର୍ତ୍ତମାନ କହୁଛନ୍ତି ନମସ୍ତେ ସର୍ବଭାବାୟ ଭଗବାନଙ୍କୁ। ଗତ ଆମେ କହିଥିଲୁ ନା ନମସ୍ତେ, ଖାଲି ନମସ୍କାର କରୁଛନ୍ତି ଭଗବାନ କହିଲେ ନା ମାଆ ନମସ୍କୃ, ମୋତେ ନମସ୍କାର କର, ଇଏ ହେଉଛି ଭକ୍ତି। ତେଣୁ ଏଠି ମଧ୍ୟ ସେ କହୁଛନ୍ତି ନମସ୍ତେ ସର୍ବଭାବାୟ ଭଗବାନଙ୍କୁ ନମସ୍କାର କରୁଛନ୍ତି। କିଭଳି ଭାବରେ ଭଗବାନ ସର୍ବଭାବ, ସର୍ବଭାବାୟ, ସର୍ବଭାବାୟରେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ଟୀକା କରିଛନ୍ତି। ତେଣୁ ସର୍ବଭାବାୟ ଭାବ କହିଲେ ବହୁତ କଥା ରହିଛି। ତେଣୁ ଏଠି ସେ କହୁଛନ୍ତି ନମସ୍ତେ ସର୍ବଭାବାୟ ଭାବାୟ ବ୍ରହ୍ମଣେ ଅନନ୍ତ ସତ୍ତେ, ସିଏ ହେଉଛନ୍ତି ବ୍ରହ୍ମ, ବ୍ରହ୍ମଣ ବ୍ରହ୍ମ। ଭଗବତ ଗୀତା କହିଲେ ନା ଚଉଦ ଅଧ୍ୟାୟରେ ଭଗବାନ କହିଲେଣି କି ବ୍ରହ୍ମଣ ହିଁ ପ୍ରତିଷ୍ଠାହମ୍, ଭଗବାନ ଶରୀରର ଅଙ୍ଗ କାର୍ତ୍ତିକ ହେଉଛନ୍ତି ବ୍ରହ୍ମ, ବ୍ରହ୍ମ ଜ୍ୟୋତି। ତେଣୁ ସେ ଜାଣିପାରୁଛନ୍ତି, ଏ ମୃଗ ଜାଣିପାରୁଛନ୍ତି ସେ ହେଉଛନ୍ତି ଭଗବାନ, ସିଏ ହେଉଛନ୍ତି ବ୍ରହ୍ମ, ବ୍ରହ୍ମଣେ ଅନନ୍ତ ସତ୍ତେ। ଏବଂ ବ୍ରହ୍ମଣେ କହିଲେ ଖାଲି ଜ୍ୟୋତି ଆଉ ତାଙ୍କର ଶକ୍ତି ନାହିଁ, ତା ନୁହଁ ଅନନ୍ତ ସତ୍ତେ, ଖାଲି ଶକ୍ତି ଅଛି ତା ନୁହଁ ଅନନ୍ତ ଶକ୍ତି, ସେ ସେହିପାରିବନି ଅନନ୍ତ ଶକ୍ତି। ବ୍ରହ୍ମାଙ୍କଠାରୁ ଭଗବାନଙ୍କଠାରୁ ଯେଉଁ ଜ୍ୟୋତି ବିକରଣ ହେଉଛି ଇଏ ଅନନ୍ତ, ଶେଷ ହେବ ନାହିଁ। ଯେଉଁମାନେ ଏଇସବୁ ଜାଣିନାହାନ୍ତି ବୈଜ୍ଞାନିକମାନେ, ତାଙ୍କ ଲିମିଟେଡ୍ ନଲେଜ୍, ତାହା ଦ୍ୱାରା ସେମାନେ କହୁଛନ୍ତି ସୂର୍ଯ୍ୟଙ୍କର ଶକ୍ତି ସରିଯିବ, ସୂର୍ଯ୍ୟଙ୍କର ଶକ୍ତି କେତେ ବର୍ଷ ପରେ ସରିଯିବ, ଆଉ ତାଙ୍କର ଆସିବ ନାହିଁ, ସବୁ ଶୀତଳତା ଆସିଯିବ ଏଇଭଳି ଭାବରେ। କିନ୍ତୁ ଶାସ୍ତ୍ରରେ କୁହାଯାଇଛି, ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି ଯେ କ'ଣ ରାଜା ସମସ୍ତ ସୁରମତି ଅଶେଷ ତେଜା, ଯଚକ୍ଷୁରେଶ ସବିତା ସକଳ ଗ୍ରହଣାଂ, ରାଜା ସମସ୍ତ ସୁରମୂର୍ତ୍ତି ଅଶେଷ ତେଜ, ଅଶେଷ ତେଜା, ଶେଷ ହେବ ନାହିଁ ତେଜ, ତାଙ୍କର ସୂର୍ଯ୍ୟଙ୍କର ତେଜ ହେବ ନାହିଁ, ତାଙ୍କର ଶେଷ ତେଜ ଶେଷ ହେବ ନାହିଁ। ଏବଂ ସିଏ ହେଉଛନ୍ତି କ'ଣ ନା ଭଗବାନଙ୍କର ଆଜ୍ଞାରେ ସବିତା ଗ୍ରହଣ, ରାଜା ସମସ୍ତ ଯଶ୍ୟାଗ୍ରମତି ସମୃଦ୍ଧ କାଳ ଚକ୍ର ଚକ୍ର ରହିଛି, ଏ କାଳଚକ୍ରରେ ସେ ଘୁରି ବୁଲୁଛନ୍ତି, ଘୁରି ବୁଲୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ସୂର୍ଯ୍ୟ ସ୍ଥିର, ପୃଥିବୀ ଘୁରୁଛି, ତେଣୁ ଆମେ କେଉଁଟା ଗ୍ରହଣ କରିବା, କେଉଁଟା ଗ୍ରହଣ କରିବା। ତେଣୁ ଏହିଭଳି ଭାବରେ ବୈଜ୍ଞାନିକମାନେ ପରିବର୍ତ୍ତନ ହେଉଛି, କିନ୍ତୁ ଶାସ୍ତ୍ରରେ ପରିବର୍ତ୍ତନ ହେଉନାହିଁ, ଏ ସାଧାରଣ ନଲେଜ୍ରେ ଆମେ ଏଇଟା ବୁଝିପାରିବା। ତେଣୁ ଇଏ ସୂର୍ଯ୍ୟ ବୁଲୁଛନ୍ତି, ତାଙ୍କର କାଳ ଚକ୍ର ଯେଉଁ ରହିଛି ଭଗବାନ କରିଦେଇଛନ୍ତି ଚକ୍ର, ସେଇ ଚକ୍ରରେ ସୂର୍ଯ୍ୟ ଘୁରି ବୁଲୁଛନ୍ତି, ସକାଳୁ ସୂର୍ଯ୍ୟ ଉଦୟରୁ ଅସ୍ତ ପର୍ଯ୍ୟନ୍ତ ଘୁରି ବୁଲୁ ଚାଲିଛନ୍ତି। ଏବଂ ତାହାପରେ ଯେ ଘୁରି ବୁଲୁନାହାନ୍ତି ତାହା ନୁହଁ, ତାହାପରେ ମଧ୍ୟ ଘୁରୁଛନ୍ତି, ଆମେ ଦେଖିପାରୁନାହିଁ, ରାତିରେ ହେଇଗଲେ ଆମେ ଦେଖିପାରୁନାହିଁ, ଆଉ ଗୋଟେ ଦିନ ହେଇଯାଉଛି, ଏଇଭଳି ଭାବରେ ଘୁରି ବୁଲୁଛନ୍ତି, ନନ୍ଷ୍ଟପ୍ ଚାଲିଛି ତାଙ୍କର, ବିଶ୍ରାମ ନାହିଁ, ଭଗବାନ ସେବାରେ ବିଶ୍ରାମ କେଉଁଠି ଅଛି। ତେଣୁ ଏହିଭଳି ଭାବରେ ବ୍ରହ୍ମଣେ ଅନନ୍ତ ଶକ୍ତି, ଭଗବାନଙ୍କର ଅନନ୍ତ ଶକ୍ତି ରହିଛି, ଶକ୍ତି ଶେଷ ହେବ ନାହିଁ। ଆମେ ଭୌତିକ ଜଗତରେ ଏଇଟା ଜାଣିପାରୁନାହିଁ, ଆମେ ଭାବୁଛେ ସବୁକିଛି ଅନ୍ତ ରହିଛି, ସବୁକିଛିର ଅନ୍ତ ରହିଛି, କିନ୍ତୁ ଭଗବାନ ହେଉଛନ୍ତି ଏଭଳି ଯେ ତାଙ୍କର ଅନ୍ତ ନାହିଁ, ଶକ୍ତିରେ ଯାହା ସବୁ ରହିଛି ତାଙ୍କର ସବୁ ଅନନ୍ତ ଶକ୍ତି। ଏବଂ କୃଷ୍ଣାୟ ବାସୁଦେବାୟ, ସିଏ ମତେ କୃଷ୍ଣ ରୂପରେ ଦ୍ୱାରକା ଲୀଳା କରୁଛନ୍ତି, ସେ କୃଷ୍ଣ ବସୁଦେବଙ୍କ ପୁତ୍ର, କୃଷ୍ଣାୟ ବାସୁଦେବାୟ। ଯଦି ଇଏ କହିବେ, ଯଦି ଭଗବାନ ସେଠି ରହିଛନ୍ତି, ଭଗବାନ ସେ ପ୍ରଣାମ କରୁଛନ୍ତି ନା, ତେଣୁ ଭଗବାନ ଯଦି ଚିନ୍ତା କରିବେ, ଇଏ ମତେ ଚିନ୍ତା କରୁଛନ୍ତି, ନୃଗ ଚିନ୍ତା କରୁଛନ୍ତି, ମୁଁ କହିଦେଲି ନମସ୍ତେ ସର୍ବଭାବାୟ ଭଗବାନ କହି କୃଷ୍ଣ କହିବେ କାହାକୁ କହୁଛ ତୁମେ ସର୍ବଭାବ, କି ଆଉ କିଏ ଭଗବାନ ଅଛନ୍ତି। ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେ ସମୟରେ ତାଙ୍କର ଭଗବତ ଗୀତା ତାଙ୍କର ବହି ଯେଉଁ ରହିଛି ଭଗବତା ଉପରେ ଭ୍ୟାସ ଦେଇଛନ୍ତି, ସେଇଟା କମ୍ପ୍ଲିଟ୍ ହୋଇନଥିଲା, ସେ ପାଣ୍ଡୁଲିପିଟି ହଜିଯାଇଥିଲା, କମ୍ପ୍ଲିଟ୍ ହେବା କଥା କ'ଣ କହିବା। ତେଣୁ ସିଏ ଆଉ ଜଣଙ୍କର ଭଗବତ ଗୀତା ନେଇକି ଯାଉଥିଲେ, ଯାଇଥିଲେ ସେଠି ଇଂଲିଶର ଭଗବତ ଗୀତାକୁ ନେଇକି ଯାଇଥିଲେ, ଏବଂ ସେଇଟାକୁ ସେ ପଢ଼ୁଥିଲେ, ସେଇଠି ପଢ଼ିକରି ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ। ତାହାଦେହରେ ଭଗବତ ଗୀତା ନବମ ଅଧ୍ୟାୟ 34 ଶ୍ଳୋକରେ ଅନ୍ତିମ ଶ୍ଳୋକରେ ଯେଉଁ ଲେଖା ହେଇଛି ମନ୍ମନା ଭବ ମଦଭକ୍ତୋ ମଧ୍ୟାଜି ମାଙ୍ଗ ନମସ୍କୃ, ଏ ଶ୍ଳୋକରେ ସେ ଭାଷ୍ୟ ଦେଇ କହୁଛନ୍ତି ମାଙ୍ଗ ନମସ୍କୃ କହିଲେ ତାଙ୍କୁ ଭଗବାନଙ୍କୁ ନୁହଁ, ତାଙ୍କ ଭିତରେ ଯେଉଁ ରହିଛନ୍ତି, ତାଙ୍କ ବାହାର ଶରୀର ଭିତରେ ଯେଉଁ ଅନ୍ତଃ ଶରୀର ରହିଛି ସିଏ ହେଉଛନ୍ତି ଭଗବାନ, ବାହାର ଯେଉଁ ଶରୀର ସିଏ ଭଗବାନ ନୁହନ୍ତି, ଏଇଭଳି ଭାବରେ ସେ ବ୍ୟାଖ୍ୟା ଦେଇଛନ୍ତି। ବୁଝିପାରନ୍ତି ନାହିଁ, ଭଗବାନ କଥା ଜଣେ ବୁଝିପାରିବେ ନାହିଁ। ତେଣୁ ଯଦି ଭଗବାନ କହିବେ ତୁମେ କାହାକୁ ନମସ୍କାର କରୁଛ, ନା ମୁଁ ଆପଣଙ୍କୁ ନମସ୍କାର କରୁଛି, କୃଷ୍ଣାୟ, ଆପଣ ସେ କୃଷ୍ଣ, ମୁଁ ଆପଣଙ୍କୁ ନମସ୍କାର କରୁଛି। ତେଣୁ କୃଷ୍ଣ ମଧ୍ୟ ଅନେକ ଥାଇପାରନ୍ତି। ତେଣୁ ସେ କହୁଛନ୍ତି ନା ଆପଣ ବାସୁଦେବାୟ, ବାସୁଦେବଙ୍କର ପୁତ୍ର, ବାସୁଦେବାୟ, କୃଷ୍ଣାୟ ବାସୁଦେବାୟ, ଯୋଗାନାମ ପତେଇ ନମ, ଯୋଗା ଯେତେ ଯୋଗ ସବୁ ରହିଛି, ଯୋଗର ପତି ହେଉଛନ୍ତି ସେ ଭଗବାନ, ତାଙ୍କୁ ନମସ୍କାର କରୁଛନ୍ତି। ଦୁଇଥର ନମସ୍କାର ଶବ୍ଦ ବ୍ୟବହାର କରାଯାଇଛି, ଗୋଟିଏ ଶବ୍ଦକୁ ଯଦି ଦୁଇଥର ବ୍ୟବହାର କରାଗଲା ସେଇଟା ଗୋଟେ କ'ଣ ବ୍ୟାକରଣ ତ୍ରୁଟି ହୋଇଯିବ। କିନ୍ତୁ ଏଠି ଦୁଇଥର କୁହାଯାଇଛି, କାରଣ ଭଗବତ ଭାବରେ ସେ କହୁଛନ୍ତି, ସର୍ବଭାବ ଏ କଥା କୁହାଯାଇଛି ନା, ସବୁ ଭାବ ରହିଛି ଏଠି, ଭଗବାନ ପାଖରେ ସବୁ ଭାବ ରହିଛି। ଭଗବାନ ହେଉଛନ୍ତି ସବୁ ଶକ୍ତିର କ'ଣ ରସ ବୈଶ, ସମସ୍ତ ରସର ଆଧାର ହେଉଛନ୍ତି ସେ ଭଗବାନ। ସମୁଦାୟ 12 ରସ ରହିଛି, ଏଇ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରାଯାଇଛି, କ'ଣ ଇଏ ରସ ବୈଶ, ସିଏ ହେଉଛନ୍ତି ରସ, ସବୁକିଛି ରସର ତାଙ୍କ ପାଖରୁ ଆସୁଛି, ରସର ଆଧାର ହେଉଛନ୍ତି ସିଏ ରସ ବୈଶ। ତେଣୁ ଏଠି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ଯେ ମମ ତ୍ୱୟି ଦାସ୍ୟଭାବ ଏବାସ୍ତୁ ତ୍ୱଂ ତୁ ସର୍ବଭାବ ବିଷୟଭୂତ ଏବ ଅସି ଇତ୍ୟାହ। ଭଗବାନ ପାଖରେ ଯଦିଓ ସବୁକିଛି ଭାବ ରହିଛି, କିନ୍ତୁ ଆମର ଗୋଟେ ନିର୍ଦ୍ଦିଷ୍ଟ ଭାବ ଭଗବାନଙ୍କ ସହିତ ରହିବ, କାରଣ ଆମେ ଭଗବାନଙ୍କର ଅଂଶ, ଭଗବାନଙ୍କ ଅଂଶ ହିସାବରେ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସବୁ ସମ୍ବନ୍ଧରେ ଆମେ ଭଗବାନଙ୍କ ସହିତ ସମ୍ବନ୍ଧିତ ନୁହଁ। ତେଣୁ ଏ ଆଙ୍କର ସମ୍ବନ୍ଧ କ'ଣ, ମମ ତୁଇ ଦାସ୍ୟଭାବ ବସ୍ତୁ, ଆପଣଙ୍କ ପ୍ରତି ମୋର ଦାସ୍ୟଭାବ ରହୁ, ଏଇ ଭାବଟା ରହୁଛି। ସବୁ ଭାବ ଆସିବ ନାହିଁ ଆମ ସମସ୍ତଙ୍କ ପାଖରେ, କିନ୍ତୁ ଭଗବାନ ସବୁ ଭାବ ତାଙ୍କ ପାଖରେ ରହିଛି। ତେଣୁ ସେ କହୁଛନ୍ତି ମମ ତୁଇ ଦାସ୍ୟଭାବ ବସ୍ତୁ ତ୍ୱଂ ତୁ ସର୍ବଭାବ ବିଷୟଭୂତ, କିନ୍ତୁ ଆପଣ ହେଉଛନ୍ତି ସବୁ ଭାବର ବିଷୟ, ସବୁ ଭାବର ବିଷୟ ଏବଂ ଆଶ୍ରୟ, ଦୁଇଟି ଜିନିଷ ରହିଛି, ଗୋଟେ ବିଷୟ, ଗୋଟେ ହେଉଛି ପ୍ରେମର ବିଷୟ, ଗୋଟେ ହେଉଛି ପ୍ରେମର ଆଶ୍ରୟ। ଭଗବାନ ହେଉଛନ୍ତି ପ୍ରେମର ବିଷୟ ଏବଂ ଭକ୍ତ ହେଉଛନ୍ତି ପ୍ରେମର ଆଶ୍ରୟ, ଭକ୍ତ ହେଉଛନ୍ତି ସେଇ ତାଙ୍କ ପରେ ଆଶ୍ରୟ ନେଇ ତାଙ୍କ ପ୍ରତି ତାଙ୍କ ପାଖରେ ଆଶ୍ରୟ ନେଇଛନ୍ତି, ସେ ହେଉଛନ୍ତି ଆଶ୍ରୟ। ତେଣୁ ଗୁରୁଙ୍କୁ କୁହାଯାଏ ହେଉଛନ୍ତି ଆଶ୍ରୟ ଭଗବାନ, ଆଉ ଭଗବାନ ହେଉଛନ୍ତି ବିଷୟ ଭଗବାନ, ବିଷୟ ଏବଂ ଆଶ୍ରୟ ଦୁଇଟି ବସ୍ତୁ ରହିଛି। ତେଣୁ ଭଗବାନ ହେଉଛନ୍ତି ପ୍ରେମର ବିଷୟ, ସେ ଆଶ୍ରୟ ନୁହନ୍ତି। ତେଣୁ ତାଙ୍କର ଆକାଂକ୍ଷା ଆସିଲା, ଲୋଭ ଆସିଲା, ଭଗବାନଙ୍କୁ ଲୋଭ ଆସିଲା, ଏ ଆଶ୍ରୟଟା, ଆଶ୍ରୟ ଜାତୀୟ ପ୍ରେମଟା କିଭଳି ଭାବରେ, ରାଧାରାଣୀ, ରାଧାରାଣୀଙ୍କର ଭାବ ଏ ଆଶ୍ରୟ ଭାବ, ରାଧାରାଣୀ ଭଗବାନଙ୍କୁ ପୂଜା କରିକିରି, ପୂଜା ପ୍ରେମ କରିକିରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦକୁ ଭଗବାନ ଜାଣିପାରୁନାହାନ୍ତି, କାରଣ ଭଗବାନ ହେଉଛନ୍ତି ପ୍ରେମର ବା ଆନନ୍ଦର, ସେ ହେଉଛନ୍ତି ବିଷୟ, ଆନନ୍ଦର ବିଷୟ ସିଏ। କିନ୍ତୁ ରାଧାରାଣୀ ମଧ୍ୟ ଆନନ୍ଦ, ତାଙ୍କର ହେଉଛନ୍ତି ଭଗବାନଙ୍କର ଲାଦିନୀ ଶକ୍ତି, ସିଏ ଆନନ୍ଦ, ଆନନ୍ଦ ଭଗବାନ ସିଏ ମଧ୍ୟ, କିନ୍ତୁ ସିଏ ହେଉଛନ୍ତି ଆଶ୍ରୟ। ତେଣୁ ଭଗବାନଙ୍କ ଲୋଭ ଆସୁଛି ଏ ରାଧାରାଣୀଙ୍କର ପ୍ରେମର ମହିମା କିଭଳି ଭାବରେ ରହିଛି, ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇଟା କିଭଳି ଭାବରେ, 3 ଲୋଭ ଆସିଗଲା। ଆମେ ମହାପ୍ରଭୁଙ୍କର ଇଏରେ ସବୁବେଳେ କହୁ ସାଧାରଣତଃ ଭଗବାନଙ୍କର ଆବିର୍ଭାବ ତିଥିରେ, ଏ 3 କାରଣ ପାଇଁ ଭଗବାନ ଆସିଛନ୍ତି, 3 କାରଣ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, 3 କାରଣ। ତେଣୁ ଇଏ ହେଉଛି ଭକ୍ତ, ଯିଏ ଇଏ ହେଉଛନ୍ତି କ'ଣ, ସମସ୍ତ ଏ ଯେଉଁ ପ୍ରେମର ଆଶ୍ରୟ ତତ୍ତ୍ୱ, ପ୍ରେମର ବିଷୟ ତତ୍ତ୍ୱ ହେଉଛନ୍ତି ଭଗବାନ, ତାଙ୍କ ପାଖରେ ସବୁ ଜିନିଷ ରହିଛି, ସବୁ ଭାବ, ସର୍ବଭାବ ବିଷୟଭୂତ ଏବ ଅସି ଇତ୍ୟାହ ନମ ଇତି, ଏଇଭଳି ଭାବରେ ଏ ଶ୍ଳୋକଟି କୁହାଯାଇଛି, ନମ ଇତି ସର୍ବେପି ଭାବା ଯସ୍ମିନ୍ ତସ୍ମୈ ତତ୍ର ଶାନ୍ତ ଭାବସ୍ୟ ବିଷୟାଲମ୍ବନମ୍ ଆହ ବ୍ରହ୍ମଣୀ। ଭଗବାନ ସବୁ ଭାବ ରହିଛି, ଭଗବାନ ପାଖରେ ସବୁ ରସ ରହିଛି, ତେଣୁ ଯିଏ ଯେଉଁ ରସରେ ଭଗବାନଙ୍କ ସହିତ ସମ୍ବନ୍ଧିତ ସେଇ ରସକୁ ଆସ୍ୱାଦନ କରିବେ। ଆମେ ଗୋଟେ ଉଦାହରଣ ଦେବା, ମାଟିରେ, ଏ ମାଟିରେ ଭୂମିରେ ସବୁ ରସ ରହିଛି, ରସ ହେଉଛି ପ୍ରକୃତି ଜଳରେ, ଜଳରେ ସବୁ ରସ ରହିଛି, ଏବଂ ଭୂମିରେ ମଧ୍ୟ ଜଳ ବି ରହିଛି, ଭୂମିରେ ମଧ୍ୟ ସବୁ ରସ ରହିଛି, ସବୁ ପ୍ରକାର ରସ ରହିଛି। ହଁ ଏଇଠି ଆମର ରଘୁନନ୍ଦନ ଧାମରେ କେତେ ପ୍ରକାର ବୃକ୍ଷ ସବୁ ଲାଗିଛି, କେତେ ପ୍ରକାର ଫଳ ଆସୁଛି, କେତେ ପ୍ରକାର ପରିବା ଆସୁଛି, କେତେ ପ୍ରକାର ଫୁଲ ଆସୁଛି, କେତେ ସବୁ ଫଳ ଯେଉଁ ଆସିଛି, କାହାର କେଉଁଭଳି ଟେଷ୍ଟ, କାହାର ମିଠା ଲାଗୁଛି, କାହାର ଖଟା ଲାଗୁଛି, କାହାର କ'ଣ ପିତା ଲାଗୁଛି, କେତେ କ'ଣ ସବୁ ଯାଉଛି, ସେ ଭୂମିରୁ ସବୁ ଆସୁଛି। ସେଇଭଳି ଭାବରେ ଫୁଲ ଆମେ ସବୁଦିନ ଭଗବାନ ଫୁଲ ଗୁନ୍ଥୁଛେ, ଫୁଲ ଭଗବାନ ଲଗାଉଛେ, ସେଇ ଭୂମିରୁ ଆସୁଛି, କେତେ ପ୍ରକାର ତା'ର ସୁଗନ୍ଧି ରହିଛି, କେତେ ପ୍ରକାର ସ୍ମେଲ୍ ରହିଛି ସୁଗନ୍ଧି। କେବଳ ଫୁଲର ସୁଗନ୍ଧିକୁ ଶୁଣିକିରି ଶୁଙ୍ଗିକିରି ଜଣେ ଭକ୍ତ ହୋଇଗଲେ। ଭାଗବତ ତୃତୀୟ ସ୍କନ୍ଦ 15 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଚାରି କୁମାର ଏ ଭଗବାନଙ୍କର କ'ଣ ଅବତାର, ଜ୍ଞାନ ଶକ୍ତିର ଅବତାର, ସେ ଭଗବାନଙ୍କର ବ୍ରହ୍ମ, ଏଇ ଯେଉଁ ବ୍ରହ୍ମ ବ୍ରହ୍ମଣ କୁହାଯାଉଛି ନା, ସେ ବ୍ରହ୍ମ ଚିନ୍ତନ କରୁଥିଲେ। ଏ ଶାନ୍ତ ଶାନ୍ତରସର ଭକ୍ତ ଏମାନେ ଏଇ ବ୍ରହ୍ମକୁ ଚିନ୍ତନ କରନ୍ତି, ଶାନ୍ତରସର ଭକ୍ତ ଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, ଭଗବାନଙ୍କ କୌଣସି ରୂପକୁ ଚିନ୍ତନ କରୁନଥିଲେ, ଚିନ୍ତା କରୁନଥିଲେ। କିନ୍ତୁ ଯେତେବେଳେ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ବୈକୁଣ୍ଠ ଲୋକରେ ଏଇସବୁ ବହୁତ ବହୁତ ଘଟଣା ରହିଛି, ଆମେ ସେସବୁ ଆଲୋଚନା କରିବା ନାହିଁ। ତେଣୁ ଯେତେବେଳେ ଭଗବାନ ଦର୍ଶନ କଲେ, ଭଗବାନ ଯେତେବେଳେ ଦର୍ଶନ କଲେ, ଭଗବାନଙ୍କ ପାଦ ପଦ୍ମରେ ଅର୍ପିତ ଯେଉଁ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ତାଙ୍କର ନାସାର ଅନ୍ତର୍ଗତ ନାସାର ବିବରରେ ପ୍ରବେଶ କଲା, ସେତେବେଳେ ସେ ଅପୂର୍ବ ଶିହରଣ ଲାଭ କଲେ। ସଂକ୍ଷେପ ଅକ୍ଷର ଯୁଷାମ ଅଭିଚିତନ୍ୟ, ତେଣୁ ସେ ଯେଉଁ ଭଗବାନଙ୍କର ବ୍ରହ୍ମ ପ୍ରତୀତିକୁ ଚିନ୍ତା କରୁଥିଲେ, ଚିନ୍ତନ କରୁଥିଲେ, ସ୍ମରଣ କରୁଥିଲେ, ଆଜି ଭଗବାନ ରୂପ ଦେଖିକରି ସେ ଆକର୍ଷିତ ହୋଇଗଲେ, ତେଣୁ ସେ ଭଗବାନଙ୍କ ଭକ୍ତରେ ପରିଣତ ହୋଇଗଲେ। ତାପରେ ସେ କେବଳ ଜ୍ଞାନୀ ଥିଲେ, ଭକ୍ତ ନଥିଲେ, ସେ ଜ୍ଞାନୀ ଥିଲେ। କିନ୍ତୁ ଭଗବାନ ଏଇ ସେଇ ଯେଉଁ ଭଗବାନ ପାଦ ପଦ୍ମରେ ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ, ଏ ତୁଳସୀର ବାୟୁ, ତୁଳସୀର ଯେଉଁ ସ୍ମେଲ୍ ରହିଛି ଆମେ କହିପାରିବା ନାହିଁ, କେତେ ତା'ର ବହୁତ ଉନ୍ନତ ସୁଗନ୍ଧି ରହିଛି, ତାକୁ ଆମେ ଆଗ୍ରହଣ କରିପାରୁନା, ଆମ ନାସିକାର ସେ ଶକ୍ତି ନାହିଁ। କିନ୍ତୁ ଇଏ ବହୁତ ଉନ୍ନତ ସ୍ତରରେ ଥିଲେ, ତେଣୁ ସେ ଯେଉଁ ତୁଳସୀର ସୁଗନ୍ଧିକୁ ସେ ଆଗ୍ରହଣ କଲେ, ଆଗ୍ରହଣ କଲେ କରିବା ପରେ ତାଙ୍କ ଶରୀରରେ ଶିହରଣ ଆସିଲା, ତେଣୁ ସେ ସେଇଦିନଠାରୁ ଭଗବାନଙ୍କର ଭକ୍ତରେ ପରିଣତ ହେଲେ। ସେଇଦିନଠାରୁ କେବଳ ଆଗ୍ରହଣ କରିକିରି ବା ଶୁଙ୍ଘିକିରି, ଆଗ୍ରହଣ କରିକି ଜଣେ ଭକ୍ତ ହୋଇପାରିବ। ସେଇଥିପାଇଁ ଆମର ସେଠି କୁହାଯାଉଛି କ'ଣ, ଭଗବାନ ପାଦ ପଦ୍ମରେ ଅର୍ପିତ ଯେଉଁ ତୁଳସୀ ବା ଫୁଲକୁ ଆମେ ସେଇଟା ଆଗ୍ରହଣ କରିବା, ଇଏ ଗୋଟେ ଭକ୍ତିର ଅଙ୍ଗ। ଅମ୍ବରୀଶ ମହାରାଜ ସେଇଟା କରୁଥିଲେ, ସବି ମନ କୃଷ୍ଣ ପଦାରବିନ୍ଦୟୋ ନିବେଶିତ ତଦ୍ଗୁଣ ରାଗ, ସବି ମନ କୃଷ୍ଣ ପଦାରବିନ୍ଦୟୋ ବାଚାଂଶ ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେ ମନ୍ଦିର ମାର୍ଜନାଦିଶୁ, ଏସବୁ ରହିଛି, ନଅଟି ଯାକ ଅଙ୍ଗ ପାଳନ କରୁଥିଲେ ଅମ୍ବରୀଶ ମହାରାଜ। ସେଥିରେ ରହିଛି ଭଗବାନ ପାଦ ପଦ୍ମରେ ଅର୍ପିତ ତୁଳସୀ ଏବଂ ପୁଷ୍ପରକୁ ଆଗ୍ରହଣ କରିବା, ଏଇଟା ଗୋଟେ ଭକ୍ତିର ଅଙ୍ଗ, ଭକ୍ତିର ଅଙ୍ଗ। ଏହି ପ୍ରସଙ୍ଗରେ ଗୋଟେ କଥା ଅଛି ଯେ ଯିଏ ଯେଉଁ ସ୍ତରରେ ଅଛି ତାକୁ ସେଇ ସ୍ତରର କଥା ସେ ଚିନ୍ତା କରିବ, ଉନ୍ନତ ସ୍ତର କଥା ଚିନ୍ତା କରିପାରିବ ନାହିଁ। ଆମେ ସବୁଦିନେ ସକାଳେ ଫୁଲ ଗୁନ୍ଥୁଛେ, କେତେ ତା'ର ସ୍ମେଲ୍ ଆସୁଛି, ଯେଉଁମାନେ ଏଇସବୁ ଫୁଲ ବ୍ୟବସାୟ କରୁଛନ୍ତି ତାଙ୍କର ଘର ଖାଲି ମହକି ଯାଉଛି ଫୁଲରେ, ଫୁଲରେ ମହକି ଯାଉଛି ବାସ ଏଭଳି ଭାବରେ। ତେଣୁ ସେହିଭଳି ଭାବରେ ଜଣେ ସ୍ତ୍ରୀ ଲୋକ ଥିଲେ, ମାଳିନୀ ଥିଲେ, ଫୁଲ ବ୍ୟବସାୟ ତାଙ୍କର ଥିଲା, ଏବଂ ତାଙ୍କର ଜଣେ ବାନ୍ଧବୀ ଥିଲେ, ସିଏ ହେଉଛନ୍ତି ଇଏ ଧୀବର ବଂଶରେ, ଏଇ ମାଛ ବ୍ୟବସାୟ ତାଙ୍କର ଥିଲା, ମାଛ ବ୍ୟବସାୟ ଶୁଖୁଆ ଫୁକା ସବୁ ବିକ୍ରି କରୁଥାନ୍ତି। ତେଣୁ ଗୋଟେ ଦିନ ସେ ଆସୁଥିଲେ ବାଟରେ, ସନ୍ଧ୍ୟା ହୋଇଗଲା, ତେଣୁ ଆଉ ଯାଇପାରିଲେ ନାହିଁ ନିଜ ଘରକୁ, ତାଙ୍କର ଘରେ ରହିଗଲେ, ତାଙ୍କ ଘରେ ରହିଗଲେ, କିନ୍ତୁ ତାଙ୍କ ଘରେ ଯେଉଁ ଫୁଲ ରହିଛି ସିଏ ଶୋଇପାରିଲେ ନାହିଁ ରାତି ସାରା, କାହିଁକି ନା ସେ ଫୁଲ ବାସ ତାଙ୍କୁ ଭଲ ଲାଗିଲା ନାହିଁ। ତେଣୁ ସେ ବାଧ୍ୟ ହୋଇକରି ସେ ଯେଉଁ ତାଙ୍କର ଯେଉଁ ରହିଛି ସେ ପାତ୍ରଟି ଆଣିଥିଲେ, ଯେଉଁଥିରେ ସବୁ ମାଛ ଶୁଖା ପକା ସବୁ ଥିଲା, ସେ ଯେଉଁ କପଡ଼ାଟା ଥିଲା ସେ କପଡ଼ାଠୁ ଆଣିକି ନିଜ ନାକ ପାଖରେ ରଖିକି ଶୋଇଲେ, ତାଙ୍କୁ ସେ ଫୁଲର ବାସନାଟା ଭଲ ଲାଗିଲେ ନାହିଁ। ସେଇଭଳି ଭାବରେ ଯେଉଁମାନେ ଭକ୍ତ ନୁହନ୍ତି ସେ ଭଗବାନ କଥା ତାଙ୍କୁ ଭଲ ଲାଗିବ ନାହିଁ, ଭଗବାନ କଥା ଭଲ ଲାଗିବ ନାହିଁ, ତାଙ୍କୁ ନ୍ୟୁଜ୍ ଶୁଣିବା ପାଇଁ ବଢ଼ିଆ ଲାଗିବ, ଭାଗବତ କଥା ତାଙ୍କୁ ଭଲ ଲାଗିବ ନାହିଁ, ନ୍ୟୁଜ୍ ଶୁଣିବା ପାଇଁ ଭଲ ଲାଗିବ, ଭାଗବତ ଶୁଣିଲା ମାନେ ସେ ଆସିପାରିବ ବସିପାରିବେ ନାହିଁ ଏଠିକି, ଭାଗବତ ଭଲ ଲାଗିବନି, ଗନ୍ଧେଇବ ତାଙ୍କୁ ସେଇଟାକୁ ଭାଗବତ। ହଁ, ସେଇଭଳି ଭାବରେ କଥା, ଯିଏ ଯେଉଁ ସ୍ତରରେ ଅଛନ୍ତି ସେ ଉନ୍ନତ ସ୍ତରକୁ ଯିବା ପାଇଁ ଚାହୁଁନାହାନ୍ତି। ତେଣୁ ଇଏ କେବଳ ସେଇଟାକୁ ଆଘ୍ରାଣ କରିକି ଭକ୍ତରେ ପରିଣତ ହୋଇଗଲେ। ଏ ଉଦାହରଣ ରହିଛି ସୁଖଦେବ ଗୋସ୍ୱାମୀ ସେହିଭଳି ଭାବରେ ଭଗବାନଙ୍କର ଗୁଣ ଶ୍ରବଣ କରିକି ଭଗବାନ ସୁଖଦେବ ଗୋସ୍ୱାମୀ ମଧ୍ୟ ବ୍ରହ୍ମଜ୍ଞାନୀ ଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଭଗବାନଙ୍କର ଯେଉଁ ଏତେ ସୁନ୍ଦର ରୂପ ରହିଛି, ଏତେ ଗୁଣ ରହିଛି, ଏହିସବୁ ଶ୍ରବଣ କରିକି ସେ ଆସି ଭଗବାନ ଭକ୍ତ ହେଲେ। ଏ ଭାଗବତ ଶ୍ରବଣ କଲେ ବା ପିତାଙ୍କ ପାଖକୁ ଆସିକରି ବ୍ୟାସଦେବଙ୍କ ପାଖକୁ ଆସିକରି ଭାଗବତ ଶ୍ରବଣ କଲେ ଏବଂ ସେ ଭାଗବତ କହିବା ପାଇଁ ଆରମ୍ଭ କଲେ। ପ୍ରଥମ ବକ୍ତା ହେଉଛନ୍ତି ଭାଗବତମର ସେ ସୁଖଦେବ ଗୋସ୍ୱାମୀ। ଯଦିଓ ବ୍ୟାସଦେବ ଭାଗବତ ରଚନା କରିଥିଲେ କିନ୍ତୁ ସେ କୀର୍ତ୍ତନ କଲେ ନାହିଁ, ସେ କହିଲେ ନାହିଁ। ପରୀକ୍ଷିତ ମହାରାଜଙ୍କ ସଭାରେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ କଥା, ସେଠି ବ୍ୟାସଦେବ ମଧ୍ୟ ଥିଲେ, ତାଙ୍କର ଗୁରୁ ନାରଦ ମୁନି ମଧ୍ୟ ଥିଲେ, କିନ୍ତୁ ନାରଦ ମୁନି କହିଲେ ନାହିଁ ଭାଗବତମ, ବ୍ୟାସଦେବ କହିଲେ ନାହିଁ, ସୁଖଦେବ କହିଲେ। ତେଣୁ ଏଇଥିରୁ ଆମେ ଜାଣିବା ସୁଖଦେବଙ୍କର ଯୋଗ୍ୟତା କିଭଳି ରହିଛି। ତେଣୁ ଏ ବ୍ୟାସଦେବ ଏ ସେ ପ୍ରଥମେ ବ୍ରହ୍ମଚିନ୍ତନ କରୁଥିଲେ। ବ୍ୟାସଦେବ ଯେତେ ତାଙ୍କୁ ଅନୁରୋଧ କଲେ, ପୁତ୍ର ତୁମେ ରହିଯାଅ, ଯାଅ ନା କୁଆଡ଼େ, ସେ ରଚନା କରିଛନ୍ତି ଭାଗବତ ରଚନା କରିଛନ୍ତି ତାଙ୍କ ପୁତ୍ରକୁ ଦେବା ପାଇଁ। ଭଗବାନ ପ୍ରାର୍ଥନା କରିକି ଏଇ ପୁତ୍ରକୁ ସେ ପ୍ରାପ୍ତ ହୋଇଥିଲେ। ଅନ୍ୟ ଶିଷ୍ୟମାନଙ୍କୁ ସବୁ ତାଙ୍କର ଯେଉଁ ଅନ୍ୟ ସବୁ ବେଦ ଉପନିଷଦ ସବୁ ରହିଛି ସେ ପ୍ରଦାନ କରିଥିଲେ, ପୈଳ ଜୈମିନୀ ଜୈମିନୀ ଇତ୍ୟାଦିଙ୍କୁ, ଋଗ୍ବେଦ ସାମବେଦ ଯଜୁର୍ବେଦ ଅଥର୍ବେଦ ଏସବୁ ପ୍ରଦାନ କରିଥିଲେ, କିନ୍ତୁ ଭାଗବତଙ୍କୁ ପ୍ରଦାନ କରିନଥିଲେ, କାରଣ ସେମାନେ ଭାଗବତ ପ୍ରାପ୍ତ ହେବା ପାଇଁ ଯୋଗ୍ୟତା ନଥିଲା ତାଙ୍କର। ତେଣୁ ସେଥିପାଇଁ ସେ ତପସ୍ୟା କଲେ, ସେ ବଦ୍ରିନାରାୟଣ ବଦ୍ରିକାଶ୍ରମରେ ତପସ୍ୟା କଲେ, ତପସ୍ୟା କରି ଭଗବାନ ତାଙ୍କ ପୁତ୍ର ରୂପରେ ପ୍ରାପ୍ତ ହେଲେ, ଭଗବାନଙ୍କ କୃପାରୁ ଏହି ପୁତ୍ରକୁ ପ୍ରାପ୍ତ ହେଲେ। ଭାଦରାୟଣୀ ସେଥିପାଇଁ କୁହାଯାଏ ତାଙ୍କୁ, ଶ୍ରୀ ଭାଦରାୟଣୀ ଉବାଚ, ଏ ତପସ୍ୟା କରିଥିଲେ, କିନ୍ତୁ ଜନ୍ମ ହେଲା ପରେ ସେ ପଳେଇଗଲେ, ରହିଲେ ନାହିଁ। ତାଙ୍କର ବ୍ରହ୍ମ ଚିନ୍ତା କରିବା ପାଇଁ, ବ୍ରହ୍ମ ଧ୍ୟାନ କରିବା ପାଇଁ ପଳେଇ ଯାଇଥିଲେ, କିନ୍ତୁ ଏହି ଭାଗବତମର କେତୋଟି ଶ୍ଳୋକ ଶୁଣିକରି ସିଏ ଆସିଲେ, ଆସିକରି ଏ ଭାଗବତଙ୍କୁ ଅଧ୍ୟୟନ କଲେ। ଭାଗବତଙ୍କୁ ଅଧ୍ୟୟନ କରିକି ପ୍ରଥମେ କହିବା ଆରମ୍ଭ କଲେ ପରୀକ୍ଷିତ ମହାରାଜଙ୍କ ସଭାରେ। 60,000 ମୁନି ଋଷି ସେଇଠି ଥିଲେ, ସେଇଠି ସୁଖଦେବ ଗୋସ୍ୱାମୀ କଥା କହିବା ପାଇଁ ଆରମ୍ଭ କରିଥିଲେ। ତେଣୁ ସେ କୁହାଯାଉଛି ନିତ୍ୟଂ ବିଷ୍ଣୁ ଜନପ୍ରିୟ, ସେଇଥିପାଇଁ ସେ ଭାଗବତଙ୍କୁ କହିବାରୁ ସେ ସବୁବେଳେ ସେ ବିଷ୍ଣୁ ଜନମାନଙ୍କ ପ୍ରିୟ ହୋଇଗଲେ ସୁଖଦେବ ଗୋସ୍ୱାମୀ। ତେଣୁ ଏଇ ଯେଉଁ ଶାନ୍ତ ଭାବ ରହିଛି, ଶାନ୍ତରସର ଭକ୍ତ ରହିଛନ୍ତି ସନକୁମାର ଇତ୍ୟାଦି, ଏମାନେ ଶାନ୍ତରସର ଭକ୍ତ, ଏବଂ ନବଯୋଗେନ୍ଦ୍ର ମଧ୍ୟ ସେ ଶାନ୍ତରସର ଭକ୍ତ। ବିଭିନ୍ନ ରସ ରହିଛି ଭଗବାନଙ୍କ ସହିତ, ଏ ସମୁଦାୟ 12 ରସ ଯେଉଁ ମୁଁ କହିଥିଲି, ଯେଉଁମାନେ ଭକ୍ତ ସେମାନେ 5 ରସରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଥାନ୍ତି। ଭକ୍ତମାନେ 5 ଅନୁକୂଳ ରସ, ଅନୁକୂଳ ରସ ଆମେ ସବୁଦିନ ସକାଳେ ପାଠ କରୁଛେ ଭକ୍ତିର ସାମନ୍ତ ସିନ୍ଧୁ, ଏ ରସ ସବୁ ରହିଛି ସେଥିରେ, ସେ ବିଷୟରେ ବର୍ଣ୍ଣନା କରାଯାଇଛି ସବୁ ରସ। ତେଣୁ ଯେଉଁମାନେ ନିମ୍ନ ସ୍ତରରେ ଅଛନ୍ତି, ନିମ୍ନ ସ୍ତର ରସ ହେଉଛି ଶାନ୍ତ ରସ, ଶାନ୍ତ ରସର ଭକ୍ତ ଏମାନେ ସବୁ ରହିଛନ୍ତି ଶାନ୍ତ ରସ। ତେଣୁ ଏଠି ସେ କହୁଛନ୍ତି ଯେଉଁମାନେ ଶାନ୍ତ ରସ ସେମାନେ ଶାନ୍ତ ଭାବସ ବିଷୟାଲମ୍ବନମ ଆହ ବ୍ରହ୍ମଣୀ ମୂର୍ତ୍ତ ବ୍ରହ୍ମସ୍ୱରୂପାୟ, ଏ ବ୍ରହ୍ମସ୍ୱରୂପ ଶାନ୍ତ ରସ କହିଲେ ସେମାନେ ଭଗବାନଙ୍କ ରୂପକୁ ଏତେ ଆଲୋଚନା ଚିନ୍ତା କରିବେ ନାହିଁ, ଧ୍ୟାନ କରିବେ ନାହିଁ, ସେମାନେ ଏଇ ବ୍ରହ୍ମକୁ ଚିନ୍ତନ କରିବେ। ଏମାନେ ସବୁ ଜ୍ଞାନୀମାନେ, ପ୍ରାୟ ସାଧାରଣତଃ ଜ୍ଞାନୀ, ଏବଂ ଯେଉଁମାନେ ଭକ୍ତ ମଧ୍ୟ ଶାନ୍ତ ରସର ଭକ୍ତ ସବୁ ରହିଛନ୍ତି ସେମାନେ ଭଗବାନ ରୂପକୁ ଚିନ୍ତା କରିବେ, କିନ୍ତୁ ସେମାନେ ବିଶେଷ ଭାବେ ବ୍ରହ୍ମ ପ୍ରତି ଆକର୍ଷିତ ତାଙ୍କର ରହିଛି, ଆକର୍ଷଣ ରହିଛି ବ୍ରହ୍ମ 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 ଭାବରେ, ସେ ଏତେ ତାଙ୍କର ଭଗବାନଙ୍କ ସହିତ ଭାବର ଆଦାନ ପ୍ରଦାନ ବିଶେଷ ହୋଇପାରେ ନାହିଁ ଶାନ୍ତରସର ଭକ୍ତମାନଙ୍କର। ତେଣୁ ବ୍ରହ୍ମଣୀ, ଇଏ ବ୍ରହ୍ମ ହେଉଛି ଭଗବାନଙ୍କ ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ। ତାହା ଉପରେ ଆସିଲା ବ୍ରହ୍ମସ୍ୱରୂପାୟ ଦାସ୍ୟ ଭାବସ୍ୟାହ ଅନନ୍ତ ଶକ୍ତି ମହାମହେଶ୍ୱର୍ଯ୍ୟାୟ, ଇଏ ହେଉଛି ଦାସ୍ୟ ଭାବରେ, ଯେମିତି କପିପତି ଦାସେ ହନୁମାନଜୀ ଭଗବାନଙ୍କ ଦାସ୍ୟ ଭାବରେ ସମ୍ବନ୍ଧିତ। ଏଇ ଦାସ୍ୟ ଭାବରେ ଅନେକ ଭକ୍ତ ରହିଛନ୍ତି, ତେଣୁ ତାଙ୍କର ମୁଖ୍ୟ ହେଉଛନ୍ତି ହନୁମାନ, ଦାସ୍ୟ ଭାବରେ ସମ୍ବନ୍ଧିତ ଭଗବାନଙ୍କ ସହିତ। ତେଣୁ ଦାସ୍ୟ ଭାବ ସେ ଆଉ ଅନନ୍ତ ଶକ୍ତେ, ବ୍ରହ୍ମଣେ କହିଲେ ଶାନ୍ତ ଭାବ, ଅନନ୍ତ ଶକ୍ତେ କହିଲେ ଦାସ୍ୟ ଭାବ, ଭଗବାନଙ୍କ ଅନନ୍ତ ଶକ୍ତି ରହିଛି, ତେଣୁ ସେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ଦାସ୍ୟ ଭାବରେ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ସେ ଭାବ ଅନନ୍ତ ଶକ୍ତି ମହାମହେଶ୍ୱର୍ଯ୍ୟାୟ, ଭଗବାନଙ୍କର ଐଶ୍ୱର୍ଯ୍ୟ ଅନନ୍ତ ରହିଛି, ମହାମହା ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର, ଦାସ୍ୟ ଭକ୍ତମାନେ ସେଇଟାକୁ ଆସ୍ୱାଦନ କରନ୍ତି ଏବଂ ଭଗବାନଙ୍କୁ ମଧ୍ୟ ସେହିଭଳି ଭାବରେ ସେମାନେ ସେବା କରନ୍ତି, ଦାସ୍ୟ ଭାବରେ ସେବା କରନ୍ତି। ଏବଂ ତାପରେ ହେଉଛି ସଖ୍ୟ ଭାବସ୍ୟାହ କୃଷ୍ଣାୟ, କୃଷ୍ଣାୟ କହିଲେ ନା ଲେଖାଇ ସବୁ କୃଷ୍ଣାୟ, କୃଷ୍ଣାୟ କହିବାର କହିଲେ ସଖ୍ୟଭାବ, ଯେମିତି ଅର୍ଜୁନ, ଅର୍ଜୁନଙ୍କର ଗୋଟିଏ ନାମ ଦେଉଛି କୃଷ୍ଣ, କୃଷ୍ଣାୟ କୃଷ୍ଣସ୍ୟା ଅର୍ଜୁନସ୍ୟ ନାମ ରୂପ ଗୁଣାଦିଭି ସାମ୍ୟ ଏବ ସଦାନନ୍ଦ ତାତ୍ରେ। ହଁ, ଇଏ ହେଉଛି କ'ଣ ନା କୃଷ୍ଣସ୍ୟ ଅର୍ଜୁନସ୍ୟ ନାମ ରୂପ ଗୁଣାଦିଭି ସାମ୍ୟ ସାମ୍ୟାଦେବ, ସଖ୍ୟରସକରେ ସମାନ ଭାବ ଆସିବ, ସିଏ ଯେଉଁ ସ୍ତରରେ ଆମେ ସେହି ସ୍ତରରେ, ଏ ସମାନ ଭାବ ନହେଲେ ସଖ୍ୟ ହୋଇପାରିବନି, ଜଣେ ସଖ୍ୟ ଭାବ ଆସିବ ନାହିଁ। ଆମେ ଯଦି ନିଜକୁ ନିଚ ଭାବିବା ତାହେଲେ ଦାସ୍ୟ ଭାବ, ସେଇଟା ଯଦି ଭଗବାନ ସହିତ ଆମେ ନିଜକୁ ସମାନ ବୋଲି ଭାବିବା ସଖ୍ୟ ଭାବ, କୃଷ୍ଣ ଅର୍ଜୁନ ସଖ୍ୟ ଭାବରେ ସମ୍ବନ୍ଧିତ ଥିଲେ, ଅର୍ଜୁନ ବହୁତ ପ୍ରକାର ଭଗବାନଙ୍କୁ ପରିହାସ କରୁଥିଲେ, ନର୍ମ ବା ପରିହାସ କରୁଥିଲେ, କିନ୍ତୁ ଅର୍ଜୁନଙ୍କର ଯେଉଁ ସଖ୍ୟ ଭାବ ଥିଲା ସେଇଟା କିଭଳି ଭାବରେ ନା ଏଇଟା ହେଉଛି ସମ୍ଭ୍ରମ ସଖ୍ୟ। ସଖ୍ୟର ମଧ୍ୟ ଦୁଇ ପ୍ରକାର ଭାବ ରହିଛି, ଗୋଟେ ହେଉଛି ସମ୍ଭ୍ରମ ସଖ୍ୟ, ଗୋଟେ ହେଉଛି ବିଷ୍ମ ସଖ୍ୟ। ଅର୍ଜୁନ ଯେଉଁ ଭଗବାନଙ୍କ ସହିତ ସଖ୍ୟ ଭାବରେ ସମ୍ବନ୍ଧିତ ଥିଲେ, ଏ ସମ୍ଭ୍ରମ ସଖ୍ୟ, ଭଗବାନ ଯେତେବେଳେ ବିଶ୍ୱରୂପ ଦେଖିଲେ ସେତେବେଳେ ଭୟ କରିଗଲେ, ତେଣୁ ସେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୁଁ ଆପଣଙ୍କୁ କ'ଣ ଯେଉଁ କହିଥିଲେ କ୍ଷମା ପ୍ରାର୍ଥନା କଲେ ନା, କହିଲେ କ'ଣ ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନତାଂ ମହିମାନଂ ତବେଦଂ ମୟା ପ୍ରମାଦାତ୍ ପ୍ରଣୟେନ ବାପି। କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁଁ ଆପଣଙ୍କୁ ଯଚ୍ଚାବସାର୍ଥ ମସତ୍କୃତୋଷି ବିହାର ସଜ୍ୟାସନ ଭୋଜନେଶୁ ଏକୋଥବାପ୍ୟ ତତ୍ସମକ୍ଷଂ ତତ୍କ୍ଷାମୟତାମ ଅହମ ଅପ୍ରମେୟ। ମୋତେ କ୍ଷମା କରନ୍ତୁ ପ୍ରଭୁ, ଆପଣଙ୍କ ସହିତ ଅପ୍ରମେୟ, ଆପଣଙ୍କର ଅନନ୍ତ ଶକ୍ତି ରହିଛି, ମୁଁ ଜାଣିପାରିନଥିଲି ଆପଣଙ୍କୁ ସକ୍ୟ ଭାବରେ ପରିହାସ କରୁଥିଲି। ଏକ ସ୍ଥାନରେ ବିହା କ'ଣ ଯଚ୍ଚା ଭସାତ ଅଟ୍ଟହାସ ସବୁ କରୁଥିଲେ, ଏସବୁ ଅସତ ଭାବରେ କଥା ତାଙ୍କୁ କହୁଥିଲେ, କେତେବେଳେ ମଧ୍ୟ ତାଙ୍କୁ ଟିକେ ଗାଳି ଦେଉଥିଲେ, ଏସବୁ ହେଉଥିଲା। ବିହାର ଶଯ୍ୟାସନ ଭୋଜନ ଏସବୁ ବିହାର କରୁଥିଲେ, ବିଭିନ୍ନ ସ୍ଥାନ ଭ୍ରମଣ କରୁଥିଲେ, ଗୋଟିଏ ଶଯ୍ୟାରେ ଶୟନ କରୁଥିଲେ, ଗୋଟିଏ ସ୍ଥାନରେ ବସୁଥିଲେ, ମିଶିକି ବସୁଥିଲେ, ଖାଦ୍ୟ ମଧ୍ୟ ଗ୍ରହଣ କରୁଥିଲେ, ଏହିଭଳି ଭାବରେ ସଖ୍ୟ ଭାବ ଥିଲା ଅର୍ଜୁନଙ୍କର। କିନ୍ତୁ ଅର୍ଜୁନଙ୍କର ସଖ୍ୟ ହେଉଛି କିଭଳି ଭାବରେ ନା ସେଇଟା ହେଉଛି ସମ୍ଭ୍ରମ ସଖ୍ୟ, ତେଣୁ ଆଜି ଯେତେବେଳେ ଭଗବାନଙ୍କ ବିଶ୍ୱରୂପ ଦେଖିଦେଉଛନ୍ତି ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି। କିନ୍ତୁ ବୃନ୍ଦାବନରେ ଯେଉଁମାନେ ଭଗବାନଙ୍କ ସହିତ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, ତାଙ୍କର ହେଉଛନ୍ତି ବିଶ୍ରମ ସଖ୍ୟ, ତାଙ୍କର ସହିତ କୌଣସି ସମ୍ଭ୍ରମ ନାହିଁ, ତେଣୁ ଭଗବାନ ଯେତେ ବିଶ୍ୱରୂପ ଦେଖନ୍ତୁ ଯାହା କରନ୍ତୁ ସିଏ ତାଙ୍କ କାନ୍ଧ ଉପରେ ବସିବେ। କହିଲେ ନା ସୁଦାମକୁ ଭଗବାନ କାନ୍ଧେଇଲେ, ଅଷ୍ଟାଦଶ ଅଧ୍ୟାୟ ରହିଛି, ଉଭାବ କୃଷ୍ଣ ଭଗବାନ ସୀତାମାନଙ୍କ ପରାଜିତ, ଯଦିଓ ସୀତାମ ଜାଣୁଛନ୍ତି ଭଗବାନ କିନ୍ତୁ ସେ ତାଙ୍କ କାନ୍ଧ ଉପରେ ବସୁଛନ୍ତି, କାରଣ ସେ ସଖ୍ୟ ସଖା ସମାନ ସମାନ ଭାବରେ ବ୍ୟବହାର ରହିବ, ଏଇଟା ସଖା, ତେଣୁ ଏଇ ସଖ୍ୟ ଭାବରେ କୃଷ୍ଣ ଆୟ। ଆର ମଧ୍ୟ ଆଉ ଗୋଟେ ଅର୍ଥ ରହିଛି, କ'ଣ ନା କୃଷ୍ଣ ସା ନାମ ରୂପ ଗୁଣାଦେବି ସାମ୍ୟାଦେବ ସଦାନନ୍ଦ ଦାତ୍ରେ। କୃଷ୍ଣର ଆଉ ଗୋଟେ ଅର୍ଥ ହେଉଛି ସବୁବେଳେ ଆନନ୍ଦ ପ୍ରଦାନ କରିବେ। କୃଷ୍ଣ ଶବ୍ଦର ଅର୍ଥ ହେଉଛି କୃଷ ହେଉଛି ଭୂବାଚକ ଏବଂ ଣ ହେଉଛି ନିର୍ବୃତ୍ତିବାଚକ, କୃଷ ଭୂବାଚକ ଶବ୍ଦ ଣସ ନିର୍ବୃତ୍ତିବାଚକ, ଏ ସ୍ମୃତିଶାସ୍ତ୍ରରେ ଏ ଶ୍ଳୋକଟି ଅଛି। କୃଷ୍ଣ ଶବ୍ଦର ଅର୍ଥ ହେଉଛି ଏଇଟା, କୃଷ କହିଲେ ଭୂମି, ଭୂମିରୁ ଯେମିତି ଆମେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପନ୍ନ କରୁଛେ ସେହିଭଳି ଭାବେ ଭଗବାନ କୃଷ ହେଉଛି ଭୂମି ଭୂବାଚକ, ଏବଂ ଣ ହେଉଛି ଆନନ୍ଦ, ସେଥିରୁ ଆନନ୍ଦ ଆସୁଛି, ଭଗବାନ ଏଭଳି ବସ୍ତୁ ତାଙ୍କଠାରୁ ସବୁବେଳେ ଆନନ୍ଦ ଆସୁଛି, କୃଷ୍ଣ କହିଲେ ଆନନ୍ଦ, ତେଣୁ ଯେଉଁମାନେ ଏ କୃଷ୍ଣ ସେ ନାମରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେମିତି ରୂପ ଗୋସ୍ୱାମୀ ଇତ୍ୟାଦି, ଏମାନେ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ ଲକ୍ଷେ କୋଟିଏ ଜୁହା ଦିଅନ୍ତୁ, ଗୋଟିଏ ଜୁହାରେ ମୁଁ ଆପଣଙ୍କର ନାମ ଗୁଣଗାନ କରିବି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଆନନ୍ଦ, ସେ ଆନନ୍ଦ ପ୍ରାପ୍ତ ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ସେ ଆନନ୍ଦ ଭୌତିକ ଜଗତରେ ଯେତେ ବଡ଼ ଆନନ୍ଦ ହେଉନା କାହିଁକି, ସେ ହେଉଛି ଆଦ୍ୟନ୍ତବନ୍ତ କୌନ୍ତେୟ। ଭୌତିକ ଜଗତରେ ଯେତେ ସବୁଠାରୁ ଶ୍ରେଷ୍ଠ ସୁଖ ଯଦି କୁହାଯିବ, କିନ୍ତୁ ସେ ସୁଖରେ ମଧ୍ୟ ଅନ୍ତ ରହିଛି, ତାହାର ଆଦି ଅଛି ଏବଂ ଅନ୍ତ ରହିଛି, କିନ୍ତୁ ଇଏ ଯେଉଁ ସୁଖ ଆର ଅନ୍ତ ନାହିଁ, ଆଦି ମଧ୍ୟ ନାହିଁ, ଅନନ୍ତ ଆନନ୍ଦ ରହିଛି। ଆନନ୍ଦା ବୁଦ୍ଧି ବର୍ଦ୍ଧନମ, ସେମାନେ ଆନନ୍ଦ ବଢ଼ି ବଢ଼ିକି ଚାଲିବ ତାଙ୍କର। ତେଣୁ କୃଷ୍ଣାୟ ଶବ୍ଦର ଅର୍ଥ ହେଉଛି ସଖ୍ୟଭାବ, ଯେଉଁମାନେ ଭଗବାନଙ୍କ ସହିତ ସଖ୍ୟ ଭାବରେ ସମ୍ବନ୍ଧିତ ହୋଇଛନ୍ତି, ତେଣୁ ସେହିଭଳି ଭାବରେ ଭଗବାନଙ୍କ ସହିତ ବ୍ୟବହାର କରୁଛନ୍ତି ବା ତାଙ୍କର ସେବା କରୁଛନ୍ତି, ସମସ୍ତେ ଭଗବାନ ସେବା କରୁଛନ୍ତି, କାରଣ ଏକମାତ୍ର ଈଶ୍ୱର ହେଉଛନ୍ତି କୃଷ୍ଣ, ଆଉ ସମସ୍ତେ ହେଉଛନ୍ତି ଭୃତ୍ୟ। ତେଣୁ ଯିଏ ଯେଉଁ ଭାବରେ ସମ୍ବନ୍ଧିତ ହୁଅନ୍ତୁ ନା କାହିଁକି, ସେମାନେ ଭଗବାନଙ୍କ ସେବାରେ ହିଁ ନିଯୁକ୍ତ, ସମସ୍ତେ ସେବା କରିବେ, ଆମେ ଭଗବାନଙ୍କ ଅଂଶ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ଆମେ ତାଙ୍କର ଅଂଶ, ଅଂଶର କାର୍ଯ୍ୟ ହେଉଛି ପୂର୍ଣ୍ଣର ସେବା କରିବା। ତେଣୁ ଇଏ ସଖ୍ୟ ଭାବରେ ମଧ୍ୟ ଭଗବାନଙ୍କୁ ସେବା କରୁଛନ୍ତି, ଏ ସମ୍ଭ୍ରମ ସଖ୍ୟ ହେଉ ବା ବିଶ୍ରମ ସଖ୍ୟ ହେଉ, ଭଗବାନଙ୍କୁ ସେବା କରୁଛନ୍ତି। ତେଣୁ ଆଉ ଗୋଟେ ହେଉଛି କ'ଣ ନା ବାତ୍ସଲ ଭାବ, ବାତ୍ସଲ ଭାବ ବୋଲି ଏଠି କେମିତି ଜାଣିବା, ଏଠି କ'ଣ କହୁଛି ନା ବାସୁଦେବ, ବାସୁଦେବ କୃଷ୍ଣ ଆଏ ବାସୁଦେବ ଯେ କୁହାଗଲା, ବାସୁଦେବ କହିବାର ତାଙ୍କର ଭାବ ହେଉଛି ଏ ମୃଗଙ୍କର, ବାସୁଦେବ ହେଉଛନ୍ତି ବାତ୍ସଲ୍ୟ, ବସୁଦେବଙ୍କର ପୁତ୍ର ହେଉଛନ୍ତି ବାସୁଦେବ, ବସୁଦେବ ନିଜ ପୁତ୍ରକୁ ବାସୁଦେବ, ତାଙ୍କର ନାମ ହେଲା ବାସୁଦେବ, କୃଷ୍ଣଙ୍କର ନାମ ହେଲା ବାସୁଦେବ, ତାଙ୍କର ପୁତ୍ର ସିଏ ନନ୍ଦଙ୍କର ପୁତ୍ର, ବସୁଦେବଙ୍କର ମଧ୍ୟ ପୁତ୍ର ବାସୁଦେବ, ସେଥିପାଇଁ ବାସୁଦେବ କୁହାଗଲା। ତେଣୁ ବାସୁଦେବାୟ ବସୁଦେବ ପୁତ୍ରାୟ ଉଜ୍ଜ୍ୱଳ ଭାବ ଯୋଗାନାମ ଭକ୍ତି ଯୋଗ ଯୋଗ ମାନେ ହଁ, ତେଣୁ ଇଏ ହେଉଛି ବାସୁଦେବାୟ ବସୁଦେବ ପୁତ୍ର, ଏ ବାତ୍ସଲ୍ୟ ଭାବ, ବାତ୍ସଲ୍ୟ ଭାବରେ ପିତାମାତାମାନେ ସବୁ ବାତ୍ସଲ୍ୟ ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି। କିନ୍ତୁ ବାତ୍ସଲ୍ୟରେ ମଧ୍ୟ ଦୁଇ ପ୍ରକାର ଭେଦ ରହିଛି, ଗୋଟେ ହେଉଛି ସମ୍ଭ୍ରମ ବାତ୍ସଲ୍ୟ, ଗୋଟେ ହେଉଛି ବିଶ୍ରମ ବାତ୍ସଲ୍ୟ। ବୃନ୍ଦାବନରେ ଯେଉଁ ନନ୍ଦମାଳା ଯଶୋଦା ମହାରାଣୀ ଏମାନେ ସବୁ ଭଗବାନଙ୍କ ସହିତ ବାତ୍ସଲ୍ୟ ଭାବ ରହିଛି, ଏଇଟା ହେଉଛି ବିଶ୍ରମ୍ଭ, ଏଥିରେ କୌଣସି ତାଙ୍କର ସମ୍ଭ୍ରମତା ନାହିଁ। ତେଣୁ ସେ ଭଗବାନଙ୍କର ଯେତେ ତାଙ୍କର ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସିଏ ତାଙ୍କ ନିଜ ପୁଅ ବୋଲି ଭାବନ୍ତି, ଭଗବାନ ବୋଲି ଭାବନ୍ତି ନାହିଁ। ଏ ବହୁତ କଥା ରହିଛି, ଆମ ସମୟ କମ୍ ରହିଛି, ଆମେ କ'ଣ କହିବା ସେ ବିଷୟରେ। ତେଣୁ କିନ୍ତୁ ବସୁଦେବ ଏବଂ ଦେବକୀ ଇତ୍ୟାଦି ସେମାନେ ଯେଉଁ ଭଗବାନଙ୍କୁ ବାତ୍ସଲ୍ୟ ଭାବ ରହିଛି, କିନ୍ତୁ ତାଙ୍କର ଐଶ୍ୱର୍ଯ୍ୟ ମିଶ୍ରିତ ଭାବ, ତେଣୁ ଏଇଟାକୁ କୁହାଯାଏ ସମ୍ଭ୍ରମ ବାତ୍ସଲ୍ୟ। ଭାଗବତ ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଗଲେ ମଥୁରାକୁ ଗଲେ, ବୃନ୍ଦାବନ ମଥୁରାକୁ ଗଲେ ଏବଂ କଂସକୁ ହତ୍ୟା କଲେ, ହତ୍ୟା କଲା ପରେ ତାପରେ ସେ ତାଙ୍କ ପିତାମାତା ବନ୍ଧେଇ ହେଇକି ରହିଥିଲେ, ତାଙ୍କୁ ଖୋଲିବା ପାଇଁ ଯାଇଛନ୍ତି, ଜେଲକୁ ଯାଇଛନ୍ତି, ସେଇଠି ଏ ଶ୍ଲୋକଟି ରହିଛି, ସେଇଠି କୁହାଯାଇଛି ଯେ କ'ଣ ଦେବକୀ ବସୁଦେବସ୍ୟ ବିଜ୍ଞାନ ଜଗଦୀଶ୍ୱର କୃତ ସମ୍ବୋଧନ ପୁତ୍ର ଶଶ୍ୱତ ନା ସଙ୍କିତ ହଉ ନା ସଙ୍କିତ ହଉ, କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ଯାଇ ପହଞ୍ଚିଗଲେ ସେ ବନ୍ଦୀଶାଳାରେ, ଯେଉଁଠି ବସୁଦେବ ଏବଂ ଦେବକୀ ବନ୍ଦୀ ହେଇକି ରହିଥିଲେ, ଆଉ ଦୁଇ ତିନି ଦିନର କଥା, ବେଶୀ ଦିନ ନାହିଁ, ପ୍ରଥମେ ବନ୍ଦୀ ହେଇଥିଲେ, ପ୍ରଥମେ ଗୋଟିଏ ବର୍ଷ 11 ବର୍ଷ କାଳ ବନ୍ଦୀ, 8 ବର୍ଷ କାଳ ବନ୍ଦୀ ହେଇଥିଲେ, ତାପରେ ଯେତେବେଳେ ଅଷ୍ଟମ ସନ୍ତାନ ଆସିଲେ ଭଗବାନ ତ ବଦଳି ଗଲେ, କନ୍ୟା ଆସିଲେ, ସେ କନ୍ୟା କହିଲେ ତୁ ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମଗ୍ରହଣ କରିଛନ୍ତି, ତୁ ଯେଉଁ ଏସବୁ ବିଭିନ୍ନ ପ୍ରକାର ଅଧର୍ମ କାର୍ଯ୍ୟ କରୁଛୁ ଏଇଟା ବନ୍ଦ କର, ଏଇଭଳି ଭାବେ କହିଲା ପରେ ସେ ଯାଇକିରି ବସୁଦେବ ଏବଂ ଦେବଙ୍କୁ କ୍ଷମା ପ୍ରାର୍ଥନା କରିକି ତାଙ୍କୁ ଜେଲରୁ ବିଦାୟ କରିଥିଲେ। କିନ୍ତୁ ନାରଦ ମୁନି ଆସି ପହଞ୍ଚିଗଲେ, ଏଇ ଯେଉଁ ଯେତେବେଳେ ଭଗବାନ ହତ୍ୟା କଲେ ଅରିଷ୍ଟାସୁରକୁ, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମାନ ଯେଉଁ କି ଅରିଷ୍ଟାସୁରକୁ ହତ୍ୟା କଲା ପରେ ସେ ନାରଦ ମୁନି ଯାଇ କହିଲେ, କହିଲେ ବସୁଦେବଙ୍କର ଅଷ୍ଟମ ପୁତ୍ର ହେଉଛନ୍ତି ନନ୍ଦପୁତ୍ର କୃଷ୍ଣ, ସେ ବସୁଦେବ ନେଇକି ରଖିକିରି ଆସିଥିଲେ, ତେଣୁ କହିବାରୁ ବସୁଦେବଙ୍କୁ ସେ ବନ୍ଦୀକି ରଖିଥିଲେ, ଏ ଦୁଇ ତିନି ଦିନର କଥା, ବେଶୀ ଦିନ ନାହିଁ। ତାପରେ ଭଗବାନ ଆସିଲେ, ତାଙ୍କୁ କୃଷ୍ଣଙ୍କୁ ହତ୍ୟା କଲେ। ହତ୍ୟା କଲା ପରେ ତାଙ୍କୁ ଯେତେବେଳେ ଯାଇଛନ୍ତି ଜେଲକୁ ଭିତରକୁ ଗଲେ ତାଙ୍କୁ ଉଦ୍ଧାର କରିବା ପାଇଁ, ସେତେବେଳେ ସେଠି କୁହାଯାଉଛି କୃଷ୍ଣ ଦେବକୀ ବସୁଦେବଶ୍ଚ, ଦେବକୀ ଏବଂ ବସୁଦେବ ଦୁଇଜଣ ଯାକ ବିଜ୍ଞାୟ ଜଗଦୀଶ୍ୱର। କୃଷ୍ଣ ବଳରାମ ଯେତେବେଳେ ଆସୁଛନ୍ତି, ସେ ତାଙ୍କୁ ଦେଖୁଛନ୍ତି ଜଗତର ଈଶ୍ୱର, ଏ ହେଉଛନ୍ତି ଈଶ୍ୱର ପୁଅ ବୋଲି ଚିନ୍ତା କରୁନାହାନ୍ତି। ଏବଂ ଜନ୍ମ ବେଳେ ମଧ୍ୟ କୃଷ୍ଣଙ୍କର ଜନ୍ମ ଯେତେବେଳେ ହୋଇଥିଲା, ସେତେବେଳେ ମଧ୍ୟ ସେଇ ତାଙ୍କୁ ସ୍ତୁତି କରିଥିଲେ, ଏଇଟା ମଧ୍ୟ ରହିଛି। ତେଣୁ ବର୍ତ୍ତମାନ ତାଙ୍କର ସେଇ ଭାବ ଆସିଲା ଜଗଦୀଶ୍ୱର। ତେଣୁ କୃତ ସମ୍ବୋଧନ ପୁତ୍ର ଶଶୁ ଯତ୍ନ ସଙ୍କେତ, ଯଦିଓ ସେ ଚାହୁଁଛନ୍ତି ତାଙ୍କର ଆଲିଙ୍ଗନ କରିବା ପାଇଁ, କାରଣ ପୁଅକୁ ଯେତେବେଳେ ଜନ୍ମ ହୋଇଥିଲା ସେହି ସମୟରେ ବସୁଦେବ ଦେବକୀ ତାଙ୍କ ସହିତ ମେଳନ ହୋଇଥିଲା, ତାପରେ 11 ବର୍ଷ କାଳ ଆଉ ତାଙ୍କ ସହିତ ମେଳନ ବିଚ୍ଛେଦ ହୋଇଛି। ଆଜି ଯେତେବେଳେ ପ୍ରାପ୍ତ ହେଲେ ସେତେବେଳେ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଚାହୁଁଥିଲେ, କିନ୍ତୁ ଆଲିଙ୍ଗନ କରିପାରିଲେ ନାହିଁ। କାହିଁକି ଏଇ ଭୟ, ଏ ଐଶ୍ୱର୍ଯ୍ୟ ଭାବ ଆସିଲା, କରିପାରିଲେ ନାହିଁ। ତାପରେ କୃଷ୍ଣ ବଳରାମ ଏଭଳି ଭାବରେ କଥା କହିଲେ, ତାଙ୍କର ତାଙ୍କୁ ମୋହ କରିଦେଲେ ପୁଣି, ତେଣୁ ସେ ପୁଣି ତାଙ୍କୁ ଆଲିଙ୍ଗନ କଲେ, ଏସବୁ କଥା ରହିଛି। ତେଣୁ ଇଏ ହେଉଛି ବାତ୍ସଲ୍ୟ ଭାବ। ଏଠି ବାସୁଦେବା ଯେଉଁ କୁହାଗଲା, ଏଇ ଭାବରେ ଏଇ ଯେଉଁ ରହିଛନ୍ତି ନୃଗ, ଏଇ ଭାବରେ ସ୍ତୁତି କରୁଛନ୍ତି। ତା ଉପରେ ହେଉଛି ମାଧୁର୍ଯ୍ୟ ଭାବ, ସେଇଟା ଉଜ୍ଜଳ ଭାବ ସେ ଆହ ଉଜ୍ଜଳ ଭାବ। କ'ଣ କେଉଁଟା କହାଗଲା ନା, ଯୋଗାନାଂ ଭକ୍ତିଯୋଗମ ଭକ୍ତିଯୋଗମୟୀନାଂ ଶ୍ରୀ ରୁକ୍ମିଣୀୟା ଆଦିନାଂ ପତେ ଭର୍ତ୍ତ ଭର୍ତ୍ତୀ। ସେଟା କ'ଣ କୁହାଗଲା ନା, ବାସୁଦେବାୟ ତାପରେ ଯୋଗାନାଂ ପତେ ନମେ, ଯୋଗାନାଂ ପତେ ପତେ କହିଲେ ପତି, ଇଏ ହେଉଛି ମାଧୁର୍ଯ୍ୟ ଭାବ। ମାଧୁର୍ଯ୍ୟ ଭାବରେ ଭଗବାନ ସହିତ ଯୁକ୍ତ ହେଇଛନ୍ତି ସେମାନେ, ରୁକ୍ମିଣୀ ଇତ୍ୟାଦି 16,108 ରାଣୀ। ଏବଂ ମାଧୁର୍ଯ୍ୟ ମଧ୍ୟ ଦୁଇ ପ୍ରକାର ରହିଛି, ମାଧୁର୍ଯ୍ୟ ଦୁଇ ପ୍ରକାର ରହିଛି। ବୃନ୍ଦାବନର ମାଧୁର୍ଯ୍ୟ ଭାବ ରହିଛି, ଗୋପୀମାନଙ୍କର ମାଧୁର୍ଯ୍ୟ ଭାବ ରହିଛି, ଏବଂ ରୁକ୍ମିଣୀ ମଥୁରାରେ ମଧ୍ୟ ମାଧୁର୍ଯ୍ୟ ଭାବ ରହିଛି। କିନ୍ତୁ ତା'ପରେ ତଫାତ୍ ହେଉଛି କ'ଣ ନା, ଏଇଟା ହେଉଛି ସୁଖିଆ ମାଧୁର୍ଯ୍ୟ ଭାବ, ଆଉ ଇଏ ହେଉଛି ପରକୀୟା ମାଧୁର୍ଯ୍ୟ ଭାବ। ପରକୀୟା ରସ, ଏଇଟା ହେଉଛି ରାସ ରୀଳା ହେଉଛି ପରକୀୟା ରସ, ସେଇଟା ହେଉଛି ସାର। ଜୟ ଜୟ ଜ୍ୱଳ ରସ ସର୍ବରସ ସାର, ପରକୀୟା ଭାବେ ଯାହା ବ୍ରଜିତି ପ୍ରଚାର। ତେଣୁ ବୃନ୍ଦାବନରେ ଯେଉଁ ଭଗବାନଙ୍କ ସହିତ ମାଧୁର୍ଯ୍ୟ ଭାବରେ ଯେଉଁ ଗୋପୀମାନେ ରାଧାରାଣୀ ଇତ୍ୟାଦି ଯୁକ୍ତ ହୋଇଥିଲେ, ସେଇଟା ହେଉଛି ପରକୀୟା ରସ। ଏବଂ ଦ୍ୱାରକାରେ ତାଙ୍କ ରାଣୀମାନେ ଭଗବାନଙ୍କ ସହିତ ଯେଉଁ ମାଧୁର୍ଯ୍ୟ ରସରେ ଯୁକ୍ତ ହୋଇଥିଲେ, ସେଇଟା ହେଉଛି ସ୍ୱକୀୟ ରସ, ତାଙ୍କର ପତ୍ନୀ ରୂପରେ ସେ ରହିଥିଲେ, କିନ୍ତୁ ଇଏ ତାଙ୍କ ପ୍ରେୟସୀ ରୂପରେ ରହିଥିଲେ। ତେଣୁ ଏଇଟି ହେଉଛି ଶ୍ରେଷ୍ଠ ଯେଉଁ ରସ ରହିଛି, 12 ରସ ରହିଛି, 12 ରସ ରହିଛି, ସବୁ ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଉଜ୍ଜଳ ରସ। ପରକୀୟ ଭାବେ ଯାହା ବ୍ରଜତି ପ୍ରଚା, ଏଇଟାକୁ ଆମେ ବୁଝିପାରିବା ନାହିଁ। ଆମର ଯଦି ଭୌତିକ ଦୋଷ ରହିଛି, ଆମେ ଏଇଟାକୁ ଭୌତିକ ଭଳି ଚିନ୍ତା କରିବା, କିନ୍ତୁ ଏଇଟା ହେଉଛି ଦିବ୍ୟ, ଏଇଟା ଆମେ ବୁଝିପାରିବା ନାହିଁ। ତେଣୁ ଏହିଭଳି ଭାବରେ ଏ ଯେଉଁ ସବୁ ରସ ରହିଛି, ଏ ରସରେ ସମସ୍ତେ କିଏ କେଉଁ ରସରେ ସମ୍ବନ୍ଧିତ ରହିଛନ୍ତି, ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏଇ ତିନୋଟି ତତ୍ତ୍ୱ ରହିଛି। ତେଣୁ ଏ ସମ୍ବନ୍ଧ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ତେଣୁ ନୃଗ କହିଲେ, ମୁଁ ହେଉଛି ଆପଣଙ୍କର ଦାସ୍ୟ, ମୁଁ ଆପଣଙ୍କ ଦାସ୍ୟ ଭାବରେ ସମ୍ବନ୍ଧିତ ମୋର ରହିଛି, ମୁଁ ଆପଣଙ୍କୁ କେମିତି ନ ଭୁଲିବି, ଏଇଭଳି ଭାବେ ପ୍ରାର୍ଥନା କରୁଛନ୍ତି। କିନ୍ତୁ ତଥାପି ଆଉ ଅନ୍ୟ ଭକ୍ତମାନେ ଅଛନ୍ତି, ଯିଏକି ବିଭିନ୍ନ ରସରେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି। ଇଏ ହେଉଛି ଅନୁକୂଳ ରସ, ଏ 5ଟି ରସ ହେଉଛି ଅନୁକୂଳ ରସ, କିନ୍ତୁ ଆହୁରି 7ଟି ରସ ରହିଛି ଯେଉଁଠି ପ୍ରତିକୂଳ ରସ। ପ୍ରତିକୂଳ ରସ କେଉଁଟା, ଯେମିତି କଂସ, କଂସ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲା ପ୍ରତିକୂଳ ରସରେ, ମୃତ୍ୟୁର୍ ଭୋଜପତେ ଯେତେ ଭଗବାନ ଆସି ପହଞ୍ଚିଗଲେ, 10ସ୍କନ୍ଧ 43 ଅଧ୍ୟାୟରେ ଏ ଶ୍ଳୋକଟି ରହିଛନ୍ତି। ଏସବୁ ଯାକ ରସ ବିଷୟ ସେଠି ବର୍ଣ୍ଣନା କରାଯାଇଛି, ଆମର ସମୟ ହୋଇଗଲାଣି, ଆମେ ସେଟା ଆଲୋଚନା କରିପାରିବା ନାହିଁ। ତେଣୁ ଏହିଭଳି ଭାବରେ ବିଭିନ୍ନ ରସ ରହିଛି, ସମୁଦାୟ 12ଟି ରସ ରହିଛି, ଏ 5ଟି ରସ ହେଉଛି ଅନୁକୂଳ ରସ, ଆଉ 7ଟି ରହୁଛି ପ୍ରତିକୂଳ ରସ, ଗୌଣ ରସ, ଇଏ ହେଉଛି ମୁଖ୍ୟ ରସ, ସେଠି ଗୌଣ ରସ। ଏବଂ ଏଇ ଯେଉଁ 5ଟି ରସ ରହିଛି, ଆଧିଏରେ ମଧ୍ୟ ଯେଉଁ ସଖ୍ୟ ରସରେ ଆଚାର୍ଯ୍ୟମାନେ କୁହନ୍ତି, ଏ ହାସ୍ୟ ରସଟା ମଧ୍ୟ ଇନକ୍ଲୁଡେଡ଼, ହାସ୍ୟ ରସ ଭଗବାନ ତାଙ୍କ ସଖମାନଙ୍କ ସହିତ ହସ ପରିହାସ କରନ୍ତି, ଅନ୍ୟମାନଙ୍କ ସହିତ କରନ୍ତି, କିନ୍ତୁ ବିଶେଷ ଭାବରେ ସଖ୍ୟ ରସରେ ଏ ହାସ୍ୟ ରସଟି ମିଶିକି ରହିଛି, ଏବଂ ବାସର ରସରେ କରୁଣ ରସଟି ରହିଛି ମିଶିକି ରହିଛି, କରୁଣ ରସ। ଯେମିତି ଭଗବାନ ବିରହରେ କିଏ ନନ୍ଦ ମହାରାଜ ଏବଂ ଯଶୋଦା ରାଣୀ କ୍ରନ୍ଦନ କରୁଥିଲେ, ଇଏ ହେଉଛି କ'ଣ, ଏ ବାସର ରସରେ ଏଇ କରୁଣ ରସଟି ମିଶିକି ରହିଛି। ତେଣୁ ଏହିଭଳି ଭାବରେ ଆଉ ପାଞ୍ଚଟି ଗୌଣ ରସ ରହିଛି, ଯାହାକି ବୀର ରସ, ବିଭତ୍ସ ରସ, ଏହିଭଳି ଭାବରେ ସବୁ କ'ଣ ଏସବୁ ରସ ରହିଛି, ସେମିତି ବାରଟି ରସ ରହିଛି। ଭଗବାନ ହେଉଛି ସବୁ ରସର ଆଧାର, ଆମ ସମସ୍ତଙ୍କର ଭଗବାନ ସହିତ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ସେହି ରସରେ ଆମେ ଭଗବାନ ସହିତ ସମ୍ବନ୍ଧିତ। ଯିଏ ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେହି ରସରେ ସେମାନେ ଭଗବାନ ସହିତ ଯୁକ୍ତ ହୋଇକି ସେହି ରସକୁ ସେମାନେ ଆସ୍ୱାଦନ କରନ୍ତି, ଏହି ଭକ୍ତି ରସକୁ ସେମାନେ ଆସ୍ୱାଦନ କରନ୍ତି। ତେଣୁ ଭକ୍ତ ଏହିଭଳି ଭାବରେ ଭଗବାନ ସହିତ ଯେତେବେଳେ ସେବା କରୁଛନ୍ତି ସେହି ରସ ସେମାନେ ପ୍ରାପ୍ତ ହୁଅନ୍ତି, ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେ ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯିବ ଆନନ୍ଦ। ତେଣୁ ଆମର ଏହି ଶ୍ଳୋକଟି ଆମେ ଅନ୍ୟ ସୁଦର୍ଶ୍ୱାମୀ କହିଛନ୍ତି ମଧ୍ୟ, ତାଙ୍କର ସୁଦର୍ଶ୍ୱାମୀ ମଧ୍ୟ ଆଉ ଗୋଟିଏ ଭାବରେ କହିଛନ୍ତି, ପରମ ସତ୍ୟ ଯେ ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରିବା ସତ୍ତ୍ୱେ ତାଙ୍କର ଅନନ୍ତ ଶକ୍ତିର କୌଣସି ହ୍ରାସ ବୃଦ୍ଧି ବା ପରିବର୍ତ୍ତନ ହୁଏ ନାହିଁ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଅର୍ଥକୁ ପ୍ରକାଶ କରିଛନ୍ତି, ଏସବୁ ରହିଛି, କିନ୍ତୁ ଆମେ ଖାଲି ବିଶେଷ ଭାବରେ ଆମକୁ ଏଇ ଯେଉଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଯେଉଁ ଭାଷ୍ୟ ଦେଇଛନ୍ତି ସେଇଟାକୁ ମୁଁ କହିଲି, ଆଉ ଅନ୍ୟ ଆଚାର୍ଯ୍ୟମାନଙ୍କୁ ଟୀକା ସବୁ ରହିଛି। ତେଣୁ ଏହିଭଳି ଭାବରେ ସ୍ତୁତି କରିକିରି ଆ ପର ଶ୍ଳୋକରେ ସେ ଭଗବାନର ବିଦାୟ ନେବେ, 30 ଶ୍ଳୋକରେ କହିକି ଭଗବାନର ବିଦାୟ ନେବେ। ବିଦାୟ ନେଲା ପରେ ଏ ଭଗବାନ ଯେଉଁ ଏ ଲୀଳାଟି କଲେ ତା'ର କାରଣ କ'ଣ କହିବେ, ତା'ର ଶିକ୍ଷା, ଏଇ ଶିକ୍ଷାଟି ଭଗବାନ ଦେବେ, ଯାଦବମାନଙ୍କୁ ଲକ୍ଷ୍ୟ କରିକିରି ଆମ ସମସ୍ତଙ୍କୁ ଏହି ଶିକ୍ଷା ପ୍ରଦାନ କରିବେ। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ 2 ଭଗବାନଙ୍କ ନାମ କୀର୍ତ୍ତନ କରିବା, କଥା ବିଶ୍ରାମ ଦେବା। ମାତାଜୀ କରିବେ, ତା ଟିକେ ଏଇଟା ଧର ମାଇକ୍ଟା ଟିକେ
ପଦ କଞ୍ଜାରୁଣମ ଶ୍ରୀରାମ ଶ୍ରୀରାମ ରାମ ଶ୍ରୀରାମ ଅଗଣିତ ଅମିତ ଛବି ନବ ନୀଳ ନୀରଜ ସୁନ୍ଦରମ ଟପିତ ମାନହୁ ତଡ଼ିତ ରୁଚି ସୁଚି ନୌମି ଜନକ ସୁତାବରମ ଶ୍ରୀରାମ ଶ୍ରୀରାମ ଶ୍ରୀରାମ।